శ్రీమద్ భాగవతం దశమ స్కంద 47వ అధ్యాయ శ్లోక 26. దిష్ట్యా పుత్రాన్ పతిన్ దేహాన్ శోధనాన్ భవనాని చ హిత్వా వృణీత ద్వయం యత్ కృష్ణాఖ్యం పురుషం పరం. హరి కృష్ణ వ్యవస్థ భక్త శోధన బృందం, అత్రుందో పులుగుంద అడుగుంద దర్శకుంద సమస్తంగా ఆమె ఆమెరి భాగవత కథకు స్వాగతం జనవచ్చు. ଆଜି ଆମେ ଦଶମ ସ୍କନ୍ଧ 47 ଅଧ୍ୟାୟ ଶ୍ଳୋକ 26 ଉପରେ କଥା କହିବା. ଯେଉଁ ନନ୍ଦଗ୍ରାମରେ ଏକାନ୍ତ ସ୍ଥାନରେ ଉଦ୍ଧବ ଗୋପୀମାନଙ୍କ ସହିତ ରାଧାରାଣୀଙ୍କର ତାଙ୍କ ସହିତ କଥା ଆଳାପ ଆଲୋଚନା ଚାଲିଛି. ଗୋପୀମାନେ ଯେଉଁ ପ୍ରକାର ସବୁ କ୍ରନ୍ଦନ କରୁଥିଲେ, ରୋଦନ କରୁଥିଲେ, ଉଚ୍ଚ ସ୍ୱରରେ କ୍ରନ୍ଦନ କରି କଥା କହୁଥିଲେ, ତେଣୁ ଏଇ ଯେଉଁ ମହାଭାବର କଥା ଦେଖି ଏଭଳି ପ୍ରେମ ଦେଖିନଥିଲେ କୃଷ୍ଣଙ୍କ ସହିତ, କୃଷ୍ଣଙ୍କ ପ୍ରତି ଏଭଳି ପ୍ରେମ ପ୍ରଥମଥର ପାଇଁ ଦେଖିଲେ. ତେଣୁ ନିଜକୁ ବହୁତ ଧନ୍ୟ ମନେ କରୁଛନ୍ତି, ବହୁ ଭାଗ୍ୟବାନ ମନେ କରୁଛନ୍ତି. ଆଜି ତାଙ୍କୁ ସେ ସୁଯୋଗ ମିଳିଲା ତାଙ୍କର ସଙ୍ଗ କରିବା ପାଇଁ. ଏଇ ସତ୍ସଙ୍ଗ କରିବାଟା ଏତେ ସହଜ ନୁହଁ, ସତ୍ସଙ୍ଗଟା ଭାଗ୍ୟଟା ବହୁତ ଦୁର୍ଲଭ, ଏତେ ସହଜରେ ମିଳେ ନାହିଁ ସତ୍ସଙ୍ଗ. ତେଣୁ ଏଠି ସେ ଶୋକରେ ଏ ଶୋକରେ କହୁଛନ୍ତି ଯେ ତମେ ଦିଷ୍ଟ୍ୟା ପୁତ୍ରାନ୍ ପତିନ୍ ଦେହାନ୍ ସ୍ୱଜନାନ୍ ଭବନାନି ଚ ହିତ୍ୱା, ତମେ ସବୁ ତ୍ୟାଗ କରିଦେଇଛ. ଭଗବତ ଗୀତାରେ ଭଗବାନ କହିଲେ ଯେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ. ଇଏ ହେଉଛି ସବୁଠାରୁ ଗୀତାର ସବୁଠାରୁ ବୃହତ୍ତମ ବାଣୀ ହେଉଛି ଏଇଟା. ଗୀତାରେ ଯେଉଁ ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ବୃହତ୍ତର ଏବଂ ବୃହତ୍ତମ, ସବୁଠାରୁ ବୃହତ୍ତମ ଜ୍ଞାନ ହେଉଛି ଏଇ 64 ଅକ୍ଷର. ଆମ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି 64 ଅକ୍ଷରରେ ସବୁ ବୃହତ୍ତମ ଜ୍ଞାନ ଦେଇଦେଲେ ଭଗବାନ. ସେ ଗଲେ ପଢ଼ିବା ପାଇଁ ଉଜ୍ଜୟିନୀକୁ ଗଲେ, 64 ଦିନରେ 64 କଳା ପ୍ରାପ୍ତ ହୋଇଗଲେ. ତେଣୁ ଅର୍ଜୁନକୁ ମଧ୍ୟ ସେଇ 64 କଥା ତାଙ୍କର ମନେ ଅଛି. ତେଣୁ 64 ଅକ୍ଷରରେ ସବୁ ଜ୍ଞାନ ଦେଇଦେଲେ, ଭଗବତ ଗୀତାର ସାରଟା ଦେଇଦେଲେ 64 ଅକ୍ଷରରେ. 64 ଗୀତାରେ କେତେ ଶ୍ଳୋକ ଅଛି? ଗୀତାରେ କେତେ ଶ୍ଳୋକ ଅଛି? 700, କିନ୍ତୁ 64 ଅକ୍ଷରରେ ଭଗବାନ ଗୀତାର ସାର ଦେଇଦେଲେ ଅର୍ଜୁନକୁ, ମାତ୍ର 64 ଅକ୍ଷର. କ'ଣ କ'ଣ ସିଏ? ମନ୍ମନା ଭବ ମଦ୍ଭକ୍ତୋ ମଧ୍ୟାଜି ମାଂ ନମସ୍କୁରୁ ମାମେ ବଶ୍ୟସି ସତ୍ୟଂ ତେ ପ୍ରତିଜାନ ପିୟସି ମେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ଶୁଚ. ଏ ଯେଉଁ ଜ୍ଞାନ ଦେଲେ, ସବୁଠାରୁ ବୃହତ୍ତମ ଜ୍ଞାନ ଦେଲେ ଭଗବତ ଗୀତାରେ ଅର୍ଜୁନକୁ. ତେଣୁ ମନ୍ମନା ଭବ ଯେଉଁ କହିଲେ 4 ଜିନିଷ, ଏଇ 4 ଜିନିଷ ଯଦି କରିପାରିବା ତାହେଲେ ଭଗବାନ ପାଇଯିବା. ମନକୁ ଆମେ କଣ୍ଟ୍ରୋଲ କରିବା ନା ମନ ଦ୍ୱାରା ଆମେ କଣ୍ଟ୍ରୋଲ ହେବା? ଆମେ ଏତେ ଆମେ ଶିକ୍ଷା କଲୁ, ଏତେ ପ୍ରବଚନ ଦେଲୁ, କିନ୍ତୁ ମନ ଦ୍ୱାରା ଆମେ କଣ୍ଟ୍ରୋଲ ହେଇଗଲୁ, ଆଉ କ'ଣ ସେ ମନମନା ଭାବ କ'ଣ ହେଲା? ମନରେ ଆମେ ଭଗବାନଙ୍କୁ ଚିନ୍ତା କରିବା ନା ମନରେ ଆମେ ଚିନ୍ତା କଲେ ଏଇଟା ମିଳିଲାନି, ସେଇଟା ମିଳିଲାନି, ସେଇଟା ମିଳିଲାନି କହିକି ମନରେ ଆମେ ସେଇଟା ଇଏ କରିବା? ମନକୁ ଭଗବାନ ଚିନ୍ତାରେ ଲଗେଇବା, ମନଟା ତ ସବୁ ଚାଲିବ, ମୋର ଏଇଟା ଦରକାର, ସେଇଟା ଦରକାର, ମୁଁ ଏଇଟା ଖାଇବି, ସେଇଟା ଖାଇବି, ଇଏ କରିବି, ମୁଁ କରିବି, ମୁଁ କରିବି. ମନଟାକୁ ଆମେ କଣ୍ଟ୍ରୋଲ କରିବା ନା ମନ ଆମକୁ କଣ୍ଟ୍ରୋଲ କରିବ? ଆଉ ଏତେ ଶିକ୍ଷା କରିଛନ୍ତି, ମନକୁ ଯଦି ଆମେ କଣ୍ଟ୍ରୋଲ ନ କରିପାରିଲେ ତାହେଲେ ଆଉ କ'ଣ? ଏଇଟା ସାର ନା, ଭଗବତ ଗୀତାର ସାର ହେଉଛି ଏଇଟା, ମନରେ ମୋତେ ଚିନ୍ତା କର, ମନରେ ଅନ୍ୟ କଥା ଚିନ୍ତା କର ନା, ଯାହା ମିଳିଲା ଯାହା ହେଲା ସେଇଟା ଭଗବାନଙ୍କ ଇଚ୍ଛା, ଏବେ ମନକୁ ଭଗବାନ ପାଖରେ ଲଗେଇବା, ଇଏ ହେଉଛି ପ୍ରଥମ ଆରମ୍ଭ ହେଉଛି ଏଇଟା ଜ୍ଞାନ, ସବୁଠାରୁ ବୃହତ୍ତମ ଜ୍ଞାନ ହେଉଛି ମନମନା ଭବ, ମନରେ ମୋତେ ଚିନ୍ତା କର. ଏବଂ କେମିତି ସେଇଟା କରିପାରିବା, ମନରେ ଚିନ୍ତା କରିପାରିବା? ମନରେ ଆସିବ ଭଗବାନ କଥା ମନକୁ ଆସିବ? ଯଦି ଆମେ ଭଗବାନଙ୍କର ଭକ୍ତ ନ ହେବା, ଭଗବାନ ଭକ୍ତ ହେଲେ ହିଁ ଆମେ ଭଗବାନଙ୍କ କଥା ଚିନ୍ତା କରିବା. ତେଣୁ ଭଗବାନଙ୍କର ଭକ୍ତ ଯଦି ହେବା କ'ଣ କରିବା ନା ମଧ୍ୟାଜି ଭଗବାନଙ୍କ ଜଜନ କରିବା, ପୂଜା କରିବା, ଫୁଲ ଗୁନ୍ଥାଠୁ ଆରମ୍ଭ କରି ଭାଗବତ କଥାଠୁ ଆରମ୍ଭ କରି ଶୃଙ୍ଗାରଠୁ ଆରମ୍ଭ କରି ଭୋବଲଗାଠୁ ଆରମ୍ଭ କରି ଯାହା ସବୁ ସେବା ରହିଛି ମଧ୍ୟାଜି ଭଗବାନଙ୍କର ଏ ଯାହାଜନ ବା ପୂଜା ହେଲା, ଯଦି କିଏ କିଛି କରିପାରିବ ନାହିଁ ତାହେଲେ ମାଆ ନମସ୍କୁରୁ, ମୋତେ ନମସ୍କାର କର, ଆଉ କିଛି ନ କରିପାରିଲେ ନାହିଁ ନମସ୍କାର ଖାଲି କଲ। ତେଣୁ ଏତିକି କରିପାରିଲେ ଭଗବାନ କହିଲେ ଏଇ ଚାରୋଟି ଜିନିଷ କରୁନ ତେଣୁ ମୁଁ ମୋ ପାଖକୁ ଆସିବ ନିଶ୍ଚିତ ଭାବରେ। ସତ୍ୟଂ ତେ ପ୍ରତିଜାନି ପ୍ରିୟସି ମେ, ମୁଁ ତ ପ୍ରତିଜ୍ଞା କରି କହୁଛି ତମେ ମୋର ଅତ୍ୟନ୍ତ ପ୍ରିୟ, ପ୍ରତିଜାନି ପ୍ରିୟସି ମେ ତମେ ମୋର ଅତ୍ୟନ୍ତ ପ୍ରିୟ। ତେଣୁ ଏଇ ଚାରୋଟି ଜିନିଷ ଯଦି କରିଦେବ ତାହେଲେ ମୋ ପାଖକୁ ଆସିଯିବ, ତମେ ଭଗବାନ ପ୍ରାପ୍ତ ହୋଇଯିବା। ଏ କେତେ ସହଜ ଦେଖ, ଇଏ 64 ଅକ୍ଷର ନୁହେଁ 32 ଅକ୍ଷର, 32 ଇଏ 16 ଅକ୍ଷର ଯଦି କରିଦେବ ତ ହେଇଗଲା ସବୁକିଛି। ତଥାପି ଯଦି ଆହୁରି ଟିକେ ଅଧିକ ଶୁଣିବା ପାଇଁ ଚାହୁଁଛନ୍ତି ସେଇଟା କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସବୁ ଧର୍ମ ଏଇଠି ଧର୍ମକୁ ଧର୍ମ ଛାଡ଼ିଛନ୍ତି ଗୋପୀମାନେ ବ୍ରଜ, ସେଥିପାଇଁ ବ୍ୟବହାର କଲେ ଭଗବାନ। ଭଗବାନ ଚାହିଁଥିଲେ ଅନ୍ୟ କ'ଣ ଶବ୍ଦ ବ୍ୟବହାର କରିପାରନ୍ତି, ଗଛ ବୋଲି କହିପାରିଥାନ୍ତେ ବା ଅନ୍ୟ କ'ଣ ଶବ୍ଦ ବ୍ୟବହାର କରିପାରିଥାନ୍ତେ, ଅନେକ ସଂସ୍କୃତ ଶବ୍ଦ ରହିଛି ଆମେ ତ ଜାଣିନୁ କିଛି, କିନ୍ତୁ ବ୍ରଜ ଶବ୍ଦ କାହିଁକି ବ୍ୟବହାର ଭଗବାନ ବ୍ୟବହାର କଲେ ନା, ଏ ବ୍ରଜମାନଙ୍କର ବ୍ରଜବାସୀମାନଙ୍କ କଥା ତାଙ୍କ ମନେ ପଡ଼ିଲା। ଆମ ଶ୍ରୀ ଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ ଏ ଶ୍ଳୋକର ଭାଷାରେ ଏଇଭଳି ଭାବରେ କହୁଥିଲେ, ବ୍ରଜ ମନ୍ମନା ଭବ ମଦ ଭକ୍ତ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ, କ'ଣ ସର୍ବଧର୍ମ ଏଇଠି ଦେଖ, ଗୋପୀମାନେ ସେ ସର୍ବଧର୍ମକୁ ତ୍ୟାଗ କରିଥିଲେ କିଭଳି ଭାବେ ନା, ପୁତ୍ରାନ୍ ମାତୃଧର୍ମ ଅଛି ନା ନାହିଁ, ମାଆଙ୍କର ପୁଅ ପ୍ରତି ଯେଉଁ ସ୍ନେହ ରହିଛି ଇଏ ମାତୃଧର୍ମ ବା ପୁତ୍ର ଧର୍ମ ଯାହା କୁହ, ମାଆଙ୍କର ଧର୍ମ ଏଇଟା ପୁଅ ପ୍ରତି ଯେଉଁ ସ୍ନେହ ରହିଛି ତାକୁ କ'ଣ ତା'ର ସବୁ ଲାଳନ ପାଳନ ସବୁ କରିବ, ସବୁ ତ୍ୟାଗ କରିଦେଲେ, ଏ ଗୋଟେ ଧର୍ମ ତ୍ୟାଗ କରିଦେଲେ ମାତୃଧର୍ମାନ୍ ପୁତ୍ରକୁ ତ୍ୟାଗ କରିଦେଲେ, ତାପରେ ପତିନ୍ ପତିକୁ ତ୍ୟାଗ କରିଦେଲେ, ଏ ସ୍ତ୍ରୀ ଧର୍ମ, ସ୍ତ୍ରୀ ଧର୍ମ ହେଉଛି ପତିର ସେବା କରିବା, କିନ୍ତୁ ପତିକୁ ତ୍ୟାଗ କରିଦେଲେ, ପୁତ୍ରକୁ ତ୍ୟାଗ କରିବା ଯେତେ କଷ୍ଟ ନୁହଁ, ପତିକୁ ତ୍ୟାଗ କରିବା ସେତେ ଯେତେ କଷ୍ଟ ପତିକୁ ତ୍ୟାଗ କରିବା ଏତେ କଷ୍ଟ ନୁହଁ, ଏ ଧୀରେ ଧୀରେ ଆସ୍ତେ ଆସ୍ତେ କମ୍ କମ୍ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୁତ୍ରକୁ ତ୍ୟାଗ କରିବା, ଛୋଟ ପିଲା ମାଆର ସ୍ନେହ ନହେଲେ ସେ ମୃତ୍ୟୁବରଣ କରିବ, କିନ୍ତୁ ତାକୁ ଯିଏ ତ୍ୟାଗ କରିପାରୁଛନ୍ତି ପତିକୁ ତ୍ୟାଗ କରିପାରିବେ ନାହିଁ। ପୁତ୍ରାନ୍ ପତିନ୍ ଦେହାନ୍, ଆଉ ଦେହ ଧର୍ମ କ'ଣ ତାଙ୍କର ରହିଛି, ଦେହ ଧର୍ମ କହିଲେ ଦେହର ଯେଉଁ ଆବଶ୍ୟକତା ରହିଛି ଯାହା ସବୁ ଦରକାର ଆବଶ୍ୟକତା ଶରୀରର ଆବଶ୍ୟକତା ସେସବୁ ତ୍ୟାଗ କରିଦେଲେ। ପୁତ୍ରାନ୍ ପତିନ୍ ଦେହାନ୍ ସୋଜନାନ୍, ଆଉ ଯେତେ ଭାଇ ବନ୍ଧୁ କୁଟୁମ୍ବ ସବୁ ରହିଛନ୍ତି ସୋଜନାନ୍, ଏମାନଙ୍କୁ ମଧ୍ୟ ତ୍ୟାଗ କରିଦେଲେ ସୋଜନାନ୍, ଏବଂ ଭବନାନିଚ, ଆଉ ଘରକୁ ତ୍ୟାଗ କରିବା ବଡ଼ କଥା କ'ଣ, ଯିଏ ପୁତ୍ରକୁ ତ୍ୟାଗ କରିଦେଉଛି ପତିକୁ ତ୍ୟାଗ କରିଦେଉଛନ୍ତି ନିଜର ଧନକୁ ତ୍ୟାଗ କରିଦେଉଛନ୍ତି ସ୍ୱଜନକୁ ତ୍ୟାଗ କରିଦେଉଛନ୍ତି ଆଉ ଘର ତ୍ୟାଗ କରିବା ବଡ଼ କଥା କ'ଣ ତାଙ୍କ ପାଇଁ, ଏସବୁ ତ୍ୟାଗ କରିଦେଲେ ପୁତ୍ରାନ୍ ପତିନ୍ ସ୍ୱଜନାନ୍ ଦେହାନ୍ ସ୍ୱଜନାନ୍ ଭବନାନିଚ ହିତ୍ୱା, ତ୍ୟାଗ କରିକି କ'ଣ କଲେ, ତ୍ୟାଗ କରି କ'ଣ କଲା, ବୃଣୀତ ଜୁୟଂ ଯତ୍ କୃଷ୍ଣାଖ୍ୟଂ, ବୃଣୀତ ବରଣ କଲେ କୃଷ୍ଣଙ୍କୁ ସବୁବେଳେ ସବୁ ବିଷୟରେ କ'ଣ କଲେ, ବରଣ କଲେ ଜୁୟଂ ତମମାନେ ବୃଣୀତ କ'ଣ କଲ ନା ଯତ୍ କୃଷ୍ଣାଖ୍ୟଂ, ସବୁ ତ୍ୟାଗ କରି କୃଷ୍ଣଙ୍କର ଶରଣରେ ଗଲେ। କୃଷ୍ଣାଖ୍ୟଂ ସେ କୃଷ୍ଣ କିଏ, କୃଷ୍ଣ ଆଖ୍ୟା ନା ତାଙ୍କର କୃଷ୍ଣ କିଏ, ସିଏ କୃଷ୍ଣ ନା କୃଷ୍ଣ ପରମ ପୁରୁଷଂ ପରମ, ପରମ ପୁରୁଷ ସିଏ ଭଗବାନ, ସିଏ ଈଶ୍ୱର, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣମ, ଈଶ୍ୱର ପରମ କୃଷ୍ଣ, ପରମ ପରମେଶ୍ୱର ପରମ ନିୟନ୍ତ୍ରଣକାରୀ ହେଉଛନ୍ତି କୃଷ୍ଣ, ତାଙ୍କର ଶରଣରେ ଗଲେ। ତେଣୁ ଭଗବାନଙ୍କ ଶରଣରେ ଗଲେ ଆଉ ଆଉ କିଛି ଚିନ୍ତା ନାହିଁ, ସବୁ ତ୍ୟାଗ କରିଦେଲେ କିଛି ଅସୁବିଧା ନାହିଁ, ଭଗବାନଙ୍କ ଶରଣରେ ଯାଇଛନ୍ତି ଆଉ ସବୁ ତ୍ୟାଗ କରିଦେଲେ କ'ଣ ଅଛି। ଆଜିର ପ୍ରଭୁପାଦଙ୍କ ବାଣୀ ମଧ୍ୟ ଥିଲା ସେଇଟା, ପ୍ରଭୁପାଦ କେଉଁଦିନ କ'ଣ କହିଛନ୍ତି ସେଠି ଗୋଟେ କୋଟେ ଗୋଟେ ବହି ବାହାରିଛି, ଗୋଟେ ପ୍ରଭୁପାଦ କୋର୍ଟ ବୋଲି ତାକୁ କହୁଛନ୍ତି। ପ୍ରଭୁପାଦ ଆଜି ଏ କଥା କହିଲେ, ଯେଉଁମାନେ ଉନ୍ନତ ପୁରୁଷ ଯେଉଁ କଥା କହିବେ ସେଇଟାକୁ ଯଦି ଆମେ ଶୁଣିଦେବା ତାହେଲେ ଆମ ଜୀବନ ଧନ୍ୟ ହୋଇଯିବ, ବାଣୀ ଇଏ ତେଣୁ ଆଜିର ବାଣୀ ଥିଲା ସେଇଭଳି। ଆମର ସମସ୍ତଙ୍କର ରହିଛି କିଛି ନା କିଛି କର୍ତ୍ତବ୍ୟ ରହିଛି ବା ଋଣ ଆମର ରହିଛି ସମସ୍ତଙ୍କୁ, ଆମର ସମସ୍ତଙ୍କର ଛଅଟା ଋଣ ରହିଛି। କ'ଣ କ'ଣ ନା, ଦେବର୍ଷି ଭୂତ ଆପ୍ତ ଋଣାଂ ପୁତ୍ରଣାଂ ନ କିଙ୍କର ନାୟନ୍ତ ଋଣୀଚ ରାଜନ ସର୍ବାତ୍ମାଜ ଶରଣ ଶରଣ ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତମ। ଦେବତାମାନଙ୍କ ପ୍ରତି ଆମର ଋଣ ରହିଛି। ଦେବତାମାନେ ଆମକୁ ଜଳ ଦେଉଛନ୍ତି, ସୂର୍ଯ୍ୟକିରଣ ଦେଉଛନ୍ତି, ଅଗ୍ନି ଦେଉଛନ୍ତି, ବାୟୁ ଦେଉଛନ୍ତି, ଏସବୁ ଦେବତାମାନେ ରହିଛନ୍ତି, ତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି। ଋଷିମାନେ ଆମକୁ ଏଇ ଶାସ୍ତ୍ର ସବୁ ଦେଇଛନ୍ତି, ତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି। ସେ ଯଦି ଜ୍ଞାନ ନ ଦେଇଥାନ୍ତେ ଆମେ ଅଜ୍ଞାନ ଭିତରେ ରହିଥାନ୍ତେ, ଆମେ ବୈଜ୍ଞାନିକମାନଙ୍କ ଉପରେ ନିର୍ଭର କରିଥାନ୍ତେ, ଯାହା ବୈଜ୍ଞାନିକ କହିଲେ ସେଇଟା ହେଉଛି ଆମର ଜ୍ଞାନ। ଅନ୍ଧ ଯଥାନ୍ଧୀର, ଆମେ ଅନ୍ଧ, ଅନ୍ୟ ଅନ୍ଧମାନଙ୍କର ଶରଣରେ ଯାଇଥାନ୍ତେ। ବୈଜ୍ଞାନିକମାନେ ଯେତିକି ଲିମିଟେଡ଼ ନଲେଜ୍ ହେଇଛି ଆମେ ଭାବୁଥିଲୁ ସେତିକି ଜ୍ଞାନ, ଆଉ କିଛି ଅଧିକା ନାହିଁ। ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, ଗୋଟେ ଗ୍ରାମରେ ସେଠି ଗୋଟେ ଖାଲି ହରିଣ ଛୁଆଟେ ରହୁଥିଲା, ହରିଣଟେ ରହିଥିଲା, ପଶୁ ଭିତରେ ଖାଲି ହରିଣ, ଆଉ କିଛି ଜାଣନ୍ତି ନାହିଁ ସେମାନେ। ତେଣୁ ଗୋଟେ ଥର ତାଙ୍କର ଏ ଯେଉଁ ହରିଣ ଥିଲା, ହରିଣ ପାଦ ସବୁ ଦେଖିଛନ୍ତି, ଜାଣିଛନ୍ତି, ସବୁ କରିଛନ୍ତି। ତାଙ୍କ ଗାଁରେ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଛି, ଶୁଣନ୍ତୁ ଗୌରମୋହନ ପ୍ରଭୁ ଗୋଟେ ଗପ ଶୁଣନ୍ତୁ, ଆମକୁ ନିଦ ଭାଙ୍ଗିଯିବ। ଜଣେ ଗୋଟେ ଗାଁରେ, ଗୋଟେ ଗାଁରେ ଯେମିତି ରହିଛି ବୁର୍ଲା ଗାଁ ରହିଛି, ସମ୍ବଲପୁର ରହିଛି, ସେମିତି ଗୋଟେ ଗାଁରେ ସବୁ ଲୋକମାନେ ଥିଲେ, ତାଙ୍କ ଭିତରେ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ, ଯେମିତି ଆମ ଭିତରେ ଆପଣ ସବୁଠାରୁ ବୟସରେ ଶ୍ରେଷ୍ଠ, ସେହିଭଳି ଭାବରେ ସେ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ତାଙ୍କ ନାଁ ଥିଲା ଲାଲ ବୁଜକଡ଼। କ'ଣ ଲାଲ ବୁଜକଡ଼? ବୁଜକଡ଼ ମାନେ ସବୁ ବୁଝିଯିବ, ସିଏ ଲାଲ ବୁଜକଡ଼, ତା ନାଁ ହେଉଛି ଲାଲ, କ'ଣ କ'ଣ କିଏ ଥିଲେ ଆମର ଲାଲୁ ଯାଦବ ଥିଲେ, ସେଇଭଳିଆ ଲାଲ ସମକ ଲାଲ, ଲାଲ ବୁଜକଡ଼, ତାଙ୍କ ନାଁ ହେଉଛି ବୁଜକଡ଼, ସେ ସବୁ ବୁଝିଯିବେ। ଆମେ ଯେମିତି ଭାବୁଛୁ ବୈଜ୍ଞାନିକମାନେ ସବୁ ଜାଣନ୍ତି, ସେମିତି ଲାଲ ବୁଜକଡ଼ ତାକୁ ସମସ୍ତେ ପଚାରୁଥିଲେ, କ'ଣ ହେଲା, ଏମିତି ହେଲା, ସେମିତି ହେଲା, କ'ଣ ନା ଏଇଟା ତୁମେ କରୁଛ ନା, ଏଇଆ ଲାଲ ବୁଜକଡ଼ ସମସ୍ତେ ସବୁ ପଚାରନ୍ତି, ସବୁ ଯାହା ସୁବିଧା ହେଲା ସବୁ ପଚାରିବେ, କଥା ହେବେ। ସେ ଗାଁରେ ଗୋଟିଏ ପଶୁ ଶୁଆଳି ସମସ୍ତେ ଜାଣିଛନ୍ତି, ସେଇଟା ହେଉଛି ହରିଣ, ଆଉ ବଡ଼ ପଶୁ କିଛି ଜାଣିନାହାନ୍ତି। ଆ ଗୋଟିଏ ଥର ସକାଳୁ ଉଠି ଦେଖିଲା ବେଳକୁ ବିରାଟ ବିରାଟ ପାଦ ପଡ଼ିଛି, ବିରାଟ ବିରାଟ ପାଦ, ଇଏ ପାଦ କାହାର? ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ, ଏମିତି ଜାଣିନାହାନ୍ତି କିଛି, ଏଭଳି କ'ଣ ଗୋଟେ ଜନ୍ତୁ ଅଛି ଯାହା ଏତେ ବଡ଼ ପାଦ ହେଇପାରିବ। ତେଣୁ ଲାଲ ବୁଜକଟ ପାଖକୁ ସମସ୍ତେ ଆସିଲେ, ସମସ୍ତେ କବାଟ ନକ୍ କଲେ, କବାଟ ବାଡ଼ିଲେ, ସମସ୍ତେ ପଚାରୁଛନ୍ତି ଇଏ ଗୋଟେ ଦେଖିଲଣି ଦାନ୍ତ ମହାରାଜ, ଦେଖିଲଣି ଗୋଟେ ଏଭଳି ପାଦ ପଡ଼ିଛି, ବିରାଟ ବଡ଼ ପାଦ। ତେଣୁ ମହାରାଜ ଆସିଗଲେ ଦେଖିବା ପାଇଁ, ଦେଖିଲେ ଆରେ ଏ ପାଦ, ମହାରାଜ ଚିନ୍ତା କଲେ, ମୁଣ୍ଡରେ ଟିକେ ହାତ ଦେଇଦେଲେ, ଏଇ କଥା ବୁଝିଗଲେ ସିଏ, କ'ଣ କ'ଣ ବୁଝିଲେ ନା, ସେ କହିଲେ ଗୋଟେ ଶ୍ଳୋକ ମାନେ ଗୀତ ଆକାରରେ ଅଛି, ମୋର ଗୀତଟା ମନେ ପଡ଼ୁନି, ଲାଲ ବୁଜକଟ ବୁଝ ଗଏ ଔର ନା ବୁଝେ କୋଏ, ଏଇଟା ହେଉଛି ହେଉଛି କ'ଣ କି ଭାଷା, ଏଇଟା ଭୋଜପୁରୀ ଭାଷା। ଲାଲ ବୁଜକଟ ବୁଝିଗଲା, ସାଙ୍ଗେ ସାଙ୍ଗେ ବୁଝିଗଲା ସିଏ, ଆଉ କିଛି ବୁଝିପାରିଲେନି। କ'ଣ ସେଇଟା ବୁଝିଲେ ନା, ପେର ମେ ଚକି ବାନ୍ଧକେ ହରିଣା ଦୌଡ଼ା କୋଇ, ସେ କହିଲେ ତାର ନିଜ ପାଦରେ ଚକିକି ପକେଇକିରି, ଚକିକି ପକେଇ ନିଜ ପାଦରେ ବାନ୍ଧି ଦେଇଛି, ବାନ୍ଧିକିରି ଜଣେ ଜଣେ ହରିଣ ଦୌଡ଼ୁଛି, ଆଉ ନହେଲେ ଏତେ ବଡ଼ ପାଦ କାହାର ହବ? ତେଣୁ ସେ ବୁଝିଗଲା, ଲାଲ ବୁଝିଗଲା ବୁଝିଗଲା, ଆଉ କେହି ବୁଝିପାରିଲେ ନାହିଁ। ତେଣୁ ଇଏ ହେଉଛି ଅନ୍ଧ, ଅନ୍ଧ ଯଥାନ୍ତେ ରୂପନୀୟମାନ। ଆମେ ଯଦି ଶାସ୍ତ୍ରକୁ ଯଦି ନ ଜାଣିଥାନ୍ତେ ଆମେ ଅନ୍ଧକାର ଭିତରେ ରହିଥାନ୍ତେ। ବୈଜ୍ଞାନିକମାନେ ଯେଉଁଭଳି ଭାବରେ ଯେତିକି ଗମଶଳା କରୁଛନ୍ତି, ନୂଆ ନୂଆ ଜ୍ଞାନ ପାଉଛନ୍ତି, ଆମେ ସେତିକି ପାଇଥାନ୍ତେ, ଆଉ କିଛି ଅଧିକା ନାହିଁ। ସବୁଠାରୁ ଶ୍ରେଷ୍ଠ ଜ୍ଞାନ, ସବୁ ଜ୍ଞାନର ଅନ୍ତ ଦେଇଦେଇଛନ୍ତି ଶାସ୍ତ୍ର ଋଷିମାନେ ଦେଇଦେଇଛନ୍ତି। ବେଦାନ୍ତ, ବେଦାନ୍ତର କୁହାଗଲା କ'ଣ, ବେଦର ବେଦ ଅର୍ଥ ହେଉଛି ଜ୍ଞାନ, ଜ୍ଞାନର ଅନ୍ତ ବେଦାନ୍ତ। ଭଗବାନଙ୍କର ଜଣେ ଅବତାର ହେଉଛନ୍ତି ବ୍ୟାସଦେବ, ସିଏ ଆସିକରି ଏସବୁ ଶାସ୍ତ୍ରକୁ ରଚନା କଲେ, ଲିପିବଦ୍ଧ କଲେ। ଏ ଶାସ୍ତ୍ର ଯେ ନୂଆ ତିଆରି କଲେ ତା ନୁହେଁ, ଶାସ୍ତ୍ର ମୂଳରୁ ଅଛି, ଶାସ୍ତ୍ରକୁ ଲିପିବଦ୍ଧ କଲେ, କାରଣ ଆମେ ଭୁଲି ଯାଉଛେ, ଆମର ସ୍ମରଣ ଶକ୍ତି କମିକା ଯାଉଛି। ତେଣୁ ଇଏ ଯେଉଁ ଶାସ୍ତ୍ର ରଚନା କଲେ, ବେଦର ଅର୍ଥ ହେଉଛି ଜ୍ଞାନ, ଏବଂ ବେଦାନ୍ତ ଅର୍ଥ ହେଉଛି ଜ୍ଞାନର ଅନ୍ତ। କୌଣସି ଜ୍ଞାନୀ ବୈଜ୍ଞାନିକମାନେ କହିପାରିବେ ନାହିଁ ଯେ ଆମର ଜ୍ଞାନର ଅନ୍ତ ପାଇଗଲୁ। କୌଣସି ଜ୍ଞାନୀ କହିପାରିବେ ନାହିଁ, କୌଣସି ବୈଜ୍ଞାନିକ କହିପାରିବେ ନାହିଁ। କିନ୍ତୁ ଭଗବାନ ଯିଏକି ଯାହାଙ୍କ ଠାରୁ ସବୁ ଜ୍ଞାନ ଆସୁଛି, ଭବିଷ୍ୟତରେ କ'ଣ ହେବ, କୋଟିଏ ବର୍ଷ ପରେ କ'ଣ ଭଗବାନ କହିଦେବେ, ଭଗବତ ଗୀତାରେ ଭଗବାନ କହିଲେ ବେଦାହମ ସମତି ତାହାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟଣି ଯେ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ସବୁକିଛି ଜାଣନ୍ତି ଏବଂ ଯାହାର ଯେଉଁ ଜ୍ଞାନ ଆଜି ପ୍ରତିବର୍ଷ କେତେଜଣ ମାନେ କେତେ ବୈଜ୍ଞାନିକମାନେ ସବୁ ନୋବେଲ ପ୍ରାଇଜ୍ ପାଉଛନ୍ତି ପ୍ରତିବର୍ଷ, ମାନେ ତାଙ୍କର ଗୋଟେ ଉନ୍ନତ ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି, ସେଥିପାଇଁ ତାଙ୍କୁ ନୋବେଲ ପ୍ରାଇଜ୍ ଦିଆଗଲା। କିନ୍ତୁ ତାଙ୍କର ଯେଉଁ ଜ୍ଞାନ ସେ କେଉଁଠୁ ଆସିଲା, ସେ କ'ଣ ତାଙ୍କର ଜ୍ଞାନ? ଭଗବାନ କହିଲେ ସିଏ ହେଉଛି ମୋର ଜ୍ଞାନ, ମୁଁ ତାକୁ ଦେଉଛି। ସର୍ବସଚାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତିର୍ଜ୍ଞାନ ଅପୋହନଂ ଚ ସମସ୍ତଙ୍କର ହୃଦୟରେ ସେ ଭଗବାନ ରହିଛନ୍ତି ଏବଂ ତାଙ୍କ ପାଖରୁ ଏଇ ତିନୋଟି ଜିନିଷ ଆସୁଛି, ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ମତ ସ୍ମୃତିର୍ ଜ୍ଞାନ ଅପୋହନଂ ଚ ଭଗବାନ ପାଖରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ଅପହନଙ୍କାରୀ ବିସ୍ମୃତି ଆମେ ସବୁ ଭୁଲି ଯାଉଛେ, ଭଗବାନ ଭୁଲେଇ ଦେଉଛନ୍ତି ଆମକୁ। ତେଣୁ ଏ ଯେଉଁ ଜ୍ଞାନ, ଏ ସବୁକୁ ଜ୍ଞାନର ଗନ୍ଧାଘର ହେଉଛି ଭଗବାନ। ତାଙ୍କ ପାଖରେ ସବୁ ଜ୍ଞାନ ରହିଛି, ବେଦାମ ସମତି ତାହାନି, ମୁଁ ସବୁକିଛି ଜାଣିଛି, ସବୁକିଛି ଜାଣିଛି। ଭଗବାନ ଏମିତି କିଛି ନାହିଁ ଭଗବାନ ଜାଣିନାହାନ୍ତି, ଆଉ ଜଣେ କାହାକୁ ପଚାରି ଭଗବାନ ପଚାରିବାକୁ ପଡ଼ିବ କାହାକୁ, ଏଇଟା କ'ଣ ବୈଜ୍ଞାନିକମାନେ ପଚାରିବାକୁ ପଡ଼ିବ ଭଗବାନଙ୍କୁ। ଏ ଯେଉଁ ଜ୍ଞାନ ଭଗବାନ ସବୁକିଛି ଜ୍ଞାନ, ଭଗବତ ଗୀତା 13 ଅଧ୍ୟାୟରେ କହିଦେଲେ ଭଗବାନ ସବୁକିଛି ଜ୍ଞାନ ଦେଇଦେଲେ, 5 ଶ୍ଳୋକରେ ସବୁକିଛି ଜ୍ଞାନ ଦେଇଦେଲେ, ଅମାନିତ୍ୱ ମଦମ୍ବିତ୍ୱ ମହିଷା କ୍ଷାନ୍ତି ରାର୍ଦ୍ଧବମ୍ ଇତ୍ୟାଦି 8-11 ସବୁ କହିକି ଅନ୍ତିମରେ କହିଲେ ଏତ ଜ୍ଞାନ ମିତି ପ୍ରକ୍ତମ ଅଜ୍ଞାନ ଯଦତ ଅନ୍ୟଥା। ଏସବୁ ଯାହା ହେଉଛି ଏସବୁ ଜ୍ଞାନ, ଆଉ ଯାହା ସବୁ ରହିଲା ଅଜ୍ଞାନ, ସବୁ ହେଉଛି ଅଜ୍ଞାନ। କିଏ କହିପାରିବ ଏତିକି ଜ୍ଞାନ ବୋଲି କହିପାରିବେ କିଏ? ସପ୍ତମ ଅଧ୍ୟାୟରେ ଭଗବାନ କହିଲେ କହିଲେ ମୟାଶକ୍ତ ମନା ପାର୍ଥ ଯୋଗଂ ଯୁଞ୍ଜନ ମଧାଶ୍ରୟ ଅସଂସଂ ସମଗ୍ର ମାଙ୍ଗ ଯଥା ଜ୍ଞାନ ସେ ତା ଶୁଣୁ ଅସଂସଂ ସମଗ୍ର ମାଙ୍ଗ ମୋତେ ପୂର୍ଣ୍ଣ ଭାବରେ ଜାଣିପାରିବ। ଅସଂସଂ ସମଗ୍ର ମୋତେ ଯଥା ଯଦ ଜ୍ଞାନ୍ତ ନିୟ ଭୂୟନ ଜ୍ଞାନ୍ତ ଏବଂ ଅବଶିଷ୍ୟତେ, ଯେଉଁ କଥା ଜାଣିଗଲେ ଆଉ କିଛି ଜାଣିବାକୁ ବାକି ରହେ ନାହିଁ। ଏମିତି କିଏ କହିପାରିବେ? ଏତେ ବଡ଼ ଜ୍ଞାନୀ ହେଲେ କହିପାରିବେ ମୁଁ ତୁମକୁ ଜ୍ଞାନ ଦେଇଦେଲି ଯାହା ପରେ ଆଉ କିଛି ଜାଣିବାକୁ ବାକି ରହିବ ନାହିଁ? ଭଗବାନ କହିପାରିବେ, ଆଉ କିଏ କହିପାରିବେ ନାହିଁ। ତେଣୁ ଋଷିଙ୍କ ପାଖରେ କେତେ ଆମେ ଋଣୀ ଏଇଥିରୁ ଆମେ ଜାଣିବା, ସେହି ଜ୍ଞାନ ପ୍ରାପ୍ତ ହୋଇକରି ବ୍ରହ୍ମା ଆଦି ଯେଉଁ ସୃଷ୍ଟି କରୁଛନ୍ତି ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ କରିପାରିଲେ ନାହିଁ। ରକ୍ତ କେମିତି ସୃଷ୍ଟି ହେଉଛି ବୈଜ୍ଞାନିକମାନେ ଜାଣିନାହାନ୍ତି, କେମିତି ଆଖି ତିଆରି ହେଉଛି ବୈଜ୍ଞାନିକମାନେ କହିପାରିବେ ନାହିଁ, କେମିତି କାନ ସୃଷ୍ଟି ହେଉଛି ବୈଜ୍ଞାନିକମାନେ କହିପାରିବେ ନାହିଁ। କିଛି କିଛି ନୂଆ ନୂଆ ଜାଣୁଛନ୍ତି, ସେ ନୂଆ ନୂଆ ଜାଣୁଛନ୍ତି, ଏହିଭଳି ଭାବରେ ନୂଆ ନୂଆ ଚାଲିଥିବ, ଶେଷ ହେବ ନାହିଁ ତାଙ୍କର। ତେଣୁ ଋଷିଙ୍କର ଯଦି ଆମେ ଏ ଶାସ୍ତ୍ରର ଯଦି ପ୍ରାପ୍ତ ନ ହୋଇଥାନ୍ତେ ଆମେ ଅଜ୍ଞାନତା ଭିତରେ ରହିଥାନ୍ତେ। ତେଣୁ ଏଇଥିରୁ ଆମେ ଜାଣିବା ଆମେ ଋଷିମାନଙ୍କ ପାଖରେ କେତେ ଋଣୀ। ଯେଉଁମାନେ ଶାସ୍ତ୍ର ଅଧ୍ୟୟନ କରୁନାହାନ୍ତି ତାଙ୍କୁ କ'ଣ କୁହାଯିବ ହତଭାଗା? ସେମାନେ ସବୁ ଜ୍ଞାନ ଦିଆଯାଇଛି, ଆମେ ସେଇଟାକୁ ଅଧ୍ୟୟନ କରୁନାହୁଁ। ତେଣୁ ଆମର ମଧ୍ୟ ତାଙ୍କ ପାଖରେ ଋଣ ରହିଛି, ଋଷିମାନେ ଆମମାନଙ୍କୁ ଦେଇଛନ୍ତି। ଏ ପଶୁପକ୍ଷୀ କୀଟପତଙ୍କୁ ଦିଆଯାଇନି ଏ ଜ୍ଞାନ, ଏ ଦିଆଯାଇଛି ମନୁଷ୍ୟମାନଙ୍କୁ ଦିଆଯାଇଛି ଜ୍ଞାନ। ତେଣୁ ଋଷିମାନଙ୍କ ପାଖରେ ଆମେ ଋଣୀ ରହିଛେ। ଦେବର୍ଷି ଭୂତ ଇଏ ଗୋଟେ କୁହାଯାଉଛି, ଗୋଟେ ଭୂତାଣୁ ବୋଲି କୁହାଯାଉଛି, ଏ ଯେଉଁ କରୋନା ଏ ଗୋଟେ ଭୂତାଣୁ, ତାଙ୍କ ପାଖରେ ଆମେ ଋଣୀ। ଆମକୁ ସେ ନେଇଯାଉଛି ଖାଇଦେଉଛି, ବା ଅନ୍ୟ ଯେଉଁ ଜୀବ ସବୁ ରହିଛନ୍ତି ଗାଈ ପଶୁ ପକ୍ଷୀ କୀଟ ପତଙ୍ଗ ଗଛ ଲତା ଇତ୍ୟାଦି ଆମେ ସେମାନେ ଆମକୁ କିଛି ଦେଉଛନ୍ତି ସେମାନେ, କ'ଣ ଫଳ ମୂଳ ଯାହା ସବୁ ରହିଲା ସବୁ ସେ ଦେଉଛନ୍ତି ନା, ଆଉ କିଏ ଦେଉଛି? ଏସବୁ ଭୂତ, ଏମାନଙ୍କୁ ଭୂତ ବୋଲି କୁହାଯାଉଛି, ଯେଉଁ ଭୂତ। ତେଣୁ ତାଙ୍କ ପାଖରେ ଆମେ କେତେ ଋଣୀ ଏଇଥିରୁ ଆମେ ଜାଣିବା। ଭୂତ ଆପ୍ତ ଆମର ବନ୍ଧୁବାନ୍ଧବ ମାନେ କେତେ ଆମକୁ ସାହାଯ୍ୟ ନ କରୁଛନ୍ତି, ଏବଂ ମନୁଷ୍ୟମାନେ ମନୁଷ୍ୟ ଜେନେରାଲ ରୂପରେ ମନୁଷ୍ୟମାନେ ମଧ୍ୟ ଆମକୁ କେତେ ସାହାଯ୍ୟ କରୁଛନ୍ତି, ଏବଂ ମନୁଷ୍ୟ କ'ଣ ତାପରେ ଦେବର୍ଷି ଭୂତ ଆପ୍ତ ନୃଣାଙ୍କ ପିତୃଣାଙ୍କ ପିତାମାତାଙ୍କ ପାଖରେ ଆମେ କେତେ ଋଣୀ ରହିଛେ। ଆମକୁ ସେ ଶରୀର ଦେଇଛନ୍ତି। ତେଣୁ ଏଇଭଳି ଭାବରେ ଆମର ଋଣ ରହିଛି, ସମସ୍ତଙ୍କ ପାଖରେ ଋଣ ରହିଛି। ଏ ଛଅଟା ଋଣ ବୋଲି କୁହାଯାଏ, ଛଅଟା ଋଣ ଜନ୍ମରେ ଜନ୍ମ ହେଲା ମାନେ ଆମର ଛଅଟା ଋଣ ଆମ ମୁଣ୍ଡ ଉପରେ ରହିଲା, ବୋଝ ରହିଲା ଛଅଟା ଋଣ। କିନ୍ତୁ ଆମେ ତାଙ୍କ ଋଣ ଯଦି ସୁଝିବା ପାଇଁ ବସିବା, ଯେତେ ସୁଝେ ମାନେ ଯେତେ ତାଙ୍କର ସେବା କଲେ ମଧ୍ୟ ସେ ଋଣ ସୁଝା ହୋଇପାରିବ ନାହିଁ, ଏଭଳି ଋଣ ରହିଛି ସିଏ। କିନ୍ତୁ ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଗଲେ, ଗତ ମୁକୁନ୍ଦ ପରିବୃତ୍ତ କର୍ତ୍ତମ, ଯଦି ଭଗବାନଙ୍କ ସେବାରେ ନିଯୁକ୍ତ ରହିଗଲେ ତାହେଲେ ସବୁକିଛି ଋଣରୁ ସେ ମୁକ୍ତ ହୋଇଗଲେ। ତେଣୁ ଇଏ ଯେଉଁ ସବୁ ତ୍ୟାଗ କରିଦେଲେ, ତ୍ୟାଗ କରିକିରି ଖାଲି ସେମିତି ରହିଲେ ନାହିଁ, ତ୍ୟାଗ କରି ଗୋଟେ ଗୋଟେ ତ୍ୟାଗ କଲେ ଗୋଟାକୁ ଗ୍ରହଣ କରିବେ, ଗୋଟାକୁ ତ୍ୟାଗ କଲେ ଗୋଟାକୁ ଗ୍ରହଣ କରିବେ। ସବୁ ତ୍ୟାଗ କରି ଆମେ ରହିପାରିବା ନାହିଁ, କିଛି ତ୍ୟାଗ କରି ଗୋଟେ କିଛି ଗ୍ରହଣ କରିବାକୁ ପଡ଼ିବ। କ'ଣ ଗ୍ରହଣ କଲେ ନା ଭଗବାନ ଗ୍ରହଣ କଲେ। ତେଣୁ ତ୍ୟାଗ ସର୍ବଧର୍ମାନ୍ ପରିତ୍ୟଜ୍ୟ ଭଗବାନ କହିଲେ, ସର୍ବଧର୍ମାନ୍ ତ୍ୟାଗ କର ବୋଲି ଭଗବାନ କହିଲେ, ପରିତ୍ୟଜ୍ୟ ପରିତ୍ୟଜ୍ୟ କହିକିରି ଅଧର୍ମ ନେବା ପାଇଁ, ଅଧର୍ମର ସାହାଯ୍ୟ ନେବା ପାଇଁ ବା ଅଧର୍ମ କରିବା ପାଇଁ କହିଲେନି, ସର୍ବଧର୍ମ ପରିତ୍ୟାଗ କରି ଧର୍ମ ଗ୍ରହଣ କର। ଧର୍ମ କ'ଣ ନା ମାମ୍ ଏକଂ ଶରଣଂ ବ୍ରଜ, ମାମ୍ ଖାଲି କହିଥିଲେ ହେଇଥାନ୍ତା, ମାମ୍ ଏକଂ କହିବାର ଉଦ୍ଦେଶ୍ୟ ହେଉଛି ଆମେ କହିବା ଭଗବାନଙ୍କ ଶରଣରେ ଯିବା, ପୁଣି ଅନ୍ୟମାନଙ୍କ ଶରଣରେ ଯିବା। ତେଣୁ ଭଗବାନ କହିଲେ ମାମ୍ ଏକଂ ଶରଣଂ ବ୍ରଜ, ମାମ୍ ଏକଂ ଶରଣଂ ବ୍ରଜ ଅହଂକାଂ ଗଲେ ଭଗବାନ। ଯଦି ଆମେ ଅର୍ଜୁନ ଚିନ୍ତା କରୁଛନ୍ତି ଯେ ସର୍ବଧର୍ମ ମୁଁ ତ୍ୟାଗ କରିଦେବି, ଅର୍ଜୁନ ଚିନ୍ତା କରୁଛନ୍ତି, ତେଣୁ ଭଗବାନ କହୁଛନ୍ତି ଅହଂ ତ୍ୱାଂ ସର୍ବ ପାପେଭ୍ୟ ମୋକ୍ଷିଷ୍ୟାମି। ଅର୍ଜୁନ ଚିନ୍ତା କରୁଛନ୍ତି ଯଦି ଧର୍ମ ତ୍ୟାଗ କରିଦେବି ମୋର ଏଇଟା କ'ଣ, ଏଇଟା ଅଧର୍ମ ହେଇଯିବ ନାହିଁ, ଏଇଟା ଗୋଟେ ପାପ ହେବ ନାହିଁ ନା, ହଁ ପାପ ହେବ, ଏ ଯେଉଁ ତ୍ୟାଗ କଲେ ଗୋପୀମାନେ ଯେଉଁ ତ୍ୟାଗ କଲେ ଏଇଟା କ'ଣ ପାପ ହେଲା ନାହିଁ କି, ତାଙ୍କର କର୍ତ୍ତବ୍ୟ ରହିଛି, ତାଙ୍କ ପିଲା ଛୁଆ ପତି ପିତା ମାତା ସମସ୍ତଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ସବୁ ତ୍ୟାଗ କରିଦେଲେ ତାହେଲେ ସେଇଟା ପାପ ହେଲା ନାହିଁ, ହଁ ପାପ ହେଲା ନିଶ୍ଚିନ୍ତ ଭାବରେ। ପାପ ହେଲେ କ'ଣ, ଭଗବାନ ତାକୁ କହିଲେ ମୁଁ ଅହଂ ତ୍ୱାଂ ସର୍ବ ପାପେ ମୋକ୍ଷେଇ, ମୁଁ ତୁମର ସବୁ ପାପର ମୁଖ୍ୟ କରିଦେବି। ତେଣୁ ଅର୍ଜୁନ ତଥାପି ଚିନ୍ତା କରୁଛନ୍ତି କରିବି ନା କରିବିନି, କରିବି ନା କରିବି ନାହିଁ, ଏମିତି ଭାବୁଛି। ହଁ ତେଣୁ ଭଗବାନ ମା ସୂଚ, ତେଣୁ ସୂଚନା କରିବା ଦରକାର ନାହିଁ, ଶୀଘ୍ର ମୋର ଶରଣରେ ଯାଅ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଇଏ ଯେଉଁ ଇଏ ସବୁ ତ୍ୟାଗ କରିଦେଲେ, ଇଏ ଦିଷ୍ଟିଆ ଏଇଟା ଗୋଟେ ବହୁତ ବଡ଼ ଭାଗ୍ୟ ତାଙ୍କର, ଇଏ ବହୁତ ଭାଗ୍ୟରେ ଥିଲେ। ସେଥିପାଇଁ କୁହାଗଲା ଚୈତନ୍ୟ ଚରିତ୍ରାମୃତରେ କୁହାଗଲା, ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜୀବ, ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଯେଉଁମାନେ ଏଇ ଭଗବାନଙ୍କ ଶରଣରେ ଯାଇଛନ୍ତି, ଗୁରୁଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି, ସେମାନେ କେତେ ଭାଗ୍ୟବାନ, ନହେଲେ ତ ଏଇ ଘୁରି ବୁଲୁଥାନ୍ତେ, ସଂସାର ଚକ୍ରରେ ଘୁରି ବୁଲୁଥାନ୍ତେ। ତେଣୁ ଏଇଟା ଦିଷ୍ଠିଆ, ଏଇଟା ବହୁତ ବଡ଼ ଭାଗ୍ୟ, ଗୋପୀମାନଙ୍କର ଭାଗ୍ୟ ଏବଂ ଏବଂ ଆମର ମଧ୍ୟ ଭାଗ୍ୟ। ଆମର ଭାଗ୍ୟ ଆମେ ପରେ କହିବା, ଆଗ ଗୋପୀମାନଙ୍କ ଭାଗ୍ୟ ଆମେ କହିଦେବା। ତେଣୁ କ'ଣ କଲେ, ସବୁ ତ୍ୟାଗ କରି କ'ଣ କଲେ ନା, ହିତ୍ୱା ବୃଣୀତ ଜୁଏଂ ଯତ୍, ତୁମକୁ ବରଣ କଲେ, କୃଷ୍ଣଙ୍କୁ ବରଣ କଲେ, ହିତ୍ୱା ବୃଣୀତଂ ବୃଣୀତଂ କରି ବରଣ କରିବା, ଯେମିତି ବିବାହରେ ବରଣମାଳା ଦିଆଯାଏ, ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ବରଣମାଳା ଦିଅନ୍ତି, ସେଇଭଳି ଭାବରେ ବରଣ କଲେ କୃଷ୍ଣଙ୍କୁ, କୃଷ୍ଣାଖ୍ୟ ପୁରୁଷ ପରମ ପରମ ପୁରୁଷ, ସିଏ ହେଉଛନ୍ତି ପ୍ରକୃତରେ ପୁରୁଷ, ଆଉ କେହି ପୁରୁଷ ନୁହନ୍ତି, ସେ ହିଁ ଏକମାତ୍ର କୃଷ୍ଣ ହେଉଛନ୍ତି ଏକମାତ୍ର ପୁରୁଷ। ଏଇଟା କହିଲେ ଅର୍ଜୁନ କହିଲେ, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଗଜଂ ବିଭୁ, ଆପଣ ହେଉଛନ୍ତି ଶାଶ୍ୱତ ଭାବେ ପୁରୁଷ। ପୁରୁଷର ଗୋଟିଏ ଅର୍ଥ ହେଉଛି ଉପଭୋଗକାରୀ, ଆମେ ସବୁ ଭାବୁଛେ ଆମେ ହେଉଛେ ପୁରୁଷ, ସିଏ ହେଉଛନ୍ତି ସ୍ତ୍ରୀ, କିନ୍ତୁ ନା ପ୍ରକୃତରେ ଆମେ ହେଉଛୁ ସବୁ ସ୍ତ୍ରୀ, ଭଗବାନଙ୍କ ପ୍ରକୃତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ଭୂମି ଆପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟଙ୍ଗ ଭିନ୍ନା ପ୍ରକୃତିର ଅସ୍ତଦା ଅପରେ ମିତସ୍ତନ୍ୟା ପ୍ରକୃତି ବିଧିମେ ପରା ଜୀବ ଭୂତାଂ। ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ପାଞ୍ଚଟି ମହାଭୂତ ରହିଛି, ଏସବୁ ଭଗବାନଙ୍କର ନିମ୍ନତର ଶକ୍ତି ଏବଂ ଜୀବ ମଧ୍ୟ ଭଗବାନଙ୍କ ଶକ୍ତି ହେଉଛି ଉନ୍ନତତର ଶକ୍ତି। ଜୀବ ଭୂତାଙ୍କ ମହାବାହୁ ଏମାନେ ହେଉଛନ୍ତି ପ୍ରକୃତି, ପ୍ରକୃତି କହିଲେ ଶକ୍ତି। ତେଣୁ ଏ ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ହୁଅନ୍ତୁ, ଏମାନେ ସମସ୍ତେ ହେଉଛନ୍ତି ଭଗବାନଙ୍କର ପ୍ରକୃତି ବା ଶକ୍ତି। କିନ୍ତୁ ଆମେ ନିଜକୁ ଭାବୁଛେ ଶକ୍ତିମାନ, ଆମେ ନିଜକୁ ପୁରୁଷ ଭଳି ଅଭିମାନ କରୁଛେ, ଏଠି ସ୍ତ୍ରୀ ମଧ୍ୟ ଭାବୁଛି ନିଜକୁ ପୁରୁଷ ବୋଲି ଅଭିମାନ କରୁଛି, ଉପଭୋଗକାରୀ ପୁରୁଷ ମଧ୍ୟ ଭାବୁଛି ଉପଭୋଗକାରୀ। ତେର ଅଧ୍ୟାୟରେ ଭଗବାନ ସେଇଟା କହିଲେ, ପୁରୁଷ ପ୍ରକୃତି ସ୍ତୋହି ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଙ୍କୋଷ ସଦସତ ଯୋନି ଜନ୍ମସୁ। ଇଏ କାହିଁକି ଏ ଭୌତିକ ଜଗତରେ କିଏ ଦେବତା ହେଉଛନ୍ତି କିଏ କୁକୁର ହେଉଛି, ଜଷ୍ଟୁଇନ୍ଦ୍ର ଗୋପମାତ୍ର ଗୋପମାତ୍ର ଇନ୍ଦ୍ରଠୁ ଆରମ୍ଭ କରି ଇନ୍ଦ୍ର ଗୋପ ପର୍ଯ୍ୟନ୍ତ ସତ୍ ଅସତ୍ ଯୋନି ରହିଛି କାହିଁକି, କାରଣ କ'ଣ? ତେର ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଲେ, ଇଏ ହେଉଛି କାରଣ ଗୁଣ ସଙ୍ଗୋଷ୍ୟ, କିଏ ସତ୍ୟଗୁଣରେ ରହିକିରି ଇନ୍ଦ୍ର ହେଉଛନ୍ତି, କିଏ ରଜ ତମ ଗୁଣରେ ରହିକିରି ଇନ୍ଦ୍ରଗୋପ ହେଉଛି, ସତ୍ ଅସତ୍ ଯୋନି ଜନ୍ମସୁ। କିନ୍ତୁ ସମସ୍ତଙ୍କର ଉପଭୋଗ କରିବାର କ୍ଷମତା ରହିଛି, ସମସ୍ତେ ଚାହୁଁଛନ୍ତି ଉପଭୋଗ କରିବେ, ଯଦିଓ ଆମର ଉପଭୋଗ କରିବାର କ୍ଷମତା ନାହିଁ କିନ୍ତୁ ଆମେ ଭାବୁଛୁ ଉପଭୋଗ କରିବା, ସେଥିପାଇଁ ଆମର ଭୌତିକ ଜଗତରେ ପତନ ହୋଇଛି। ଚିତ୍ ଜଗତରେ ଯେଉଁମାନେ ଅଛନ୍ତି ସେମାନେ ନିଜେ ଉପଭୋଗ କରିବା ପାଇଁ ଚାହାନ୍ତି ନାହିଁ, ସେମାନେ ଚାହାନ୍ତି ଯେ ଭଗବାନଙ୍କର ଭଗବାନ କେମିତି ଉପଭୋଗ ପ୍ରଦାନ କରିବେ, ତେଣୁ ସେମାନେ ମୁକ୍ତ ଜୀବ। ଆମେ ଯେତେବେଳେ ଚାହୁଁଛେ ଉପଭୋଗ କରିବା ପାଇଁ ଆମେ ବଦ୍ଧ ହୋଇଯାଇଛେ, ବଦ୍ଧ ଜୀବ ହୋଇଯାଇଛେ ଆମେ। ତେଣୁ ସିଏ ହେଉଛନ୍ତି ପରମ ପୁରୁଷ, ଖାଲି ପୁରୁଷ ନୁହଁ, ପରମ ପୁରୁଷ। ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦମ୍, ଦୁଇଟି ଶ୍ଳୋକ ଅଛି ଏକାଦଶ ସ୍କନ୍ଧରେ ପଞ୍ଚମ ଅଧ୍ୟାୟ ନବଯୋଗେନ୍ଦ୍ର କଥା କହିଛନ୍ତି, ସେ ହେଉଛନ୍ତି ମହାପୁରୁଷ, ମହା ଉପଭୋଗକାରୀ। ତାଙ୍କୁ ଯେତେ ଉପଭୋଗ ଦେଲେ ମଧ୍ୟ ସେ ସବୁ ନାହିଁ, ତାଙ୍କର ଉପଭୋଗର ଲିମିଟ୍ ପାଇଯିବେ ନାହିଁ ସିଏ, କାରଣ ଅନଲିମିଟେଡ଼ ସେ ବିଭୁ। ସମସ୍ତେ ତାଙ୍କର ସେବା କଲେ ମଧ୍ୟ ତାଙ୍କର ଉପଭୋଗ ସରିଗଲା ତା ନୁହଁ, କେହି ସେବା ନକଲେ ମଧ୍ୟ ତାଙ୍କର କିଛି ଅସୁବିଧା ନାହିଁ, ଆଉ ଯେତେ ସେବା କଲେ ମଧ୍ୟ ତାଙ୍କର ଶେଷ ହେବ ନାହିଁ, ଲିମିଟ୍ ଭ୍ୟାକେନ୍ସି ହୋଇଯିବନି, ଆଉ ନାହିଁ ଭ୍ୟାକେନ୍ସି ନାହିଁ, ସେବକର ଭ୍ୟାକେନ୍ସି ହୋଇଗଲା ଆଉ ନାହିଁ, ଫୁଲ୍ ହୋଇଗଲା ଆଉ ସେବକ ମିଳେ ଦରକାର ପଡ଼ିବ ନାହିଁ ଭଗବାନଙ୍କର। ଭଗବାନ ହେଉଛନ୍ତି ଏପରି ଉପଭୋଗକାରୀ, ସିଏ ଯେତେ ତାଙ୍କୁ ଉପଭୋଗ ଦେଲେ ମଧ୍ୟ ତାଙ୍କର ଆହୁରି ଉପଭୋଗ ଦେଇପାରିବେ, ଜଣେ ଦେଇପାରିବେ ସିଏ, ଅନଲିମିଟେଡ଼ ଲିମିଟ୍ ନାହିଁ, ନା ମୋର ହୋଇଗଲା ଉପଭୋଗ ହୋଇଗଲା ଆଉ ଦରକାର ନାହିଁ, ଏଇଠି ହୋଇପାରିବ ନାହିଁ ସେଇଟା। ଭଗବାନ ହେଉଛନ୍ତି ପରମ ଉପଭୋଗକାରୀ ଭୋକ୍ତା ଆରମ୍ଭ, ଭଗବଦ୍ଗୀତାରେ ଭଗବାନ କହିଲେ, ଆମେ ଯଦି ଏତିକି ଜାଣିଯିବା ସିଏ ହେଉଛନ୍ତି ଉପଭୋଗକାରୀ ତାହେଲେ ଆମେ ଶାନ୍ତି ପ୍ରାପ୍ତ ହେବା। ଭୋକ୍ତା ଆରମ୍ଭ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ୍, ସମସ୍ତ ଲୋକର ସେ ହେଉଛନ୍ତି ମାଲିକ, ଏବଂ ସୃହୃଦଂ ସର୍ବଭୂତାନାଂ, ସମସ୍ତ ଜୀବ ଖାଲି ମନୁଷ୍ୟ ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଅଛନ୍ତି ସମସ୍ତଙ୍କର ସେ ହେଉଛନ୍ତି ସୃହୃଦ ବନ୍ଧୁ। ସୃହୃଦଂ ସର୍ବ ଜ୍ଞାନ୍ତା ମାଂ ଶାନ୍ତି ମୁଚ୍ଛତି, ଏଇଟାକୁ ଯଦି ଜଣେ ଜାଣିଗଲା ତାହେଲେ ତାର ଶାନ୍ତି ସେ ପ୍ରାପ୍ତ ହୋଇଗଲା, ଶାନ୍ତି ମୁଚ୍ଛତି। ସମସ୍ତେ ଚାହୁଁଛନ୍ତି ଶାନ୍ତିରେ ରହିବା ପାଇଁ, ସୁଖରେ ରହିବା ପାଇଁ, ଅଶାନ୍ତସ୍ୟ କୃତ ସୁଖମ୍, ଶାନ୍ତି ହେଉଛି ମୂଳ, ଶାନ୍ତି ଆସିଲେ ଜଣେ ସୁଖ ପ୍ରାପ୍ତ ହେବ, କିନ୍ତୁ ଶାନ୍ତି ପ୍ରାପ୍ତ ହେବାର ଉପାୟ ଜାଣିନାହାନ୍ତି। ବହୁତ ପ୍ରକାର ଗବେଷଣା ଚାଲିଛି ଶାନ୍ତି ପ୍ରାପ୍ତ ହେବା ପାଇଁ, ଗବେଷଣା କରୁଛନ୍ତି ବୈଜ୍ଞାନିକମାନେ, ଏତେ ଗବେଷଣାଗାର ରହିଛି, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ତାଙ୍କୁ ନେଉଛନ୍ତି ସେମାନେ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ତାକୁ କୁହାଯାଉଛି, R&D ସବୁ ୱିଙ୍ଗରେ ରହିଛି, ଆଗ୍ରିକଲଚରରେ ଚାଲିଛି ରିସର୍ଚ୍ଚ, ସମୁଦ୍ରରେ ଚାଲିଛି ରିସର୍ଚ୍ଚ, ସବୁଥିରେ ଚାଲିଛି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ। ଏ ମୂଳ ଉଦ୍ଦେଶ୍ୟ ହେଉଛି ଶାନ୍ତି କେମିତି ପ୍ରାପ୍ତ ହେବେ, କିନ୍ତୁ ଏ ଶାନ୍ତି ପ୍ରାପ୍ତର ଉପାୟ ଯେଉଁ ରହିଛି ଭଗବାନ ଦେଇଛନ୍ତି ସେଇଟାକୁ ଗ୍ରହଣ କରୁନାହାନ୍ତି, ଅନ୍ୟ ଉପାୟ ସବୁ ଚାହୁଁଛନ୍ତି, ଅନ୍ୟ ଉପାୟରେ ଆମେ ଶାନ୍ତି ପାଇବା, ଅନ୍ୟ ଉପାୟରେ ସୁଖ ପାଇବା। ଏ ଭଗବାନ ଯେଉଁ ଦେଇଛନ୍ତି, ଯାହା ଶାସ୍ତ୍ର ଦେଇଛି, ଯାହା ସାଧୁ ଦେଇଛି, ଯାହା ଗୁରୁ ଦେଇଛି, ସେଇଟା ଆମେ ଗ୍ରହଣ କରିବା ନାହିଁ, ଆମେ ଗୋଟେ ଉନ୍ନୟ ଆମର ମନରେ ମନ କଳ୍ପନାରେ ଆମେ ଗୋଟେ ବାହାର କରିବା ଉପାୟ, ବାହାର କରି ସେଥିରେ ଶାନ୍ତି ପ୍ରାପ୍ତ ହେବ, ସେଇଟା କେହି ହେଇପାରିବ ନାହିଁ। ଯହ ଶାସ୍ତ୍ର ବିଧି ମୁଁ ସୂର୍ଯ୍ୟ ବର୍ତ୍ତତେ କାମ କାଳତ ନ ସିଦ୍ଧି ମୋ ଆପ୍ନୋତି ନ ସୁଖମ ନ ପରାଙ୍ଗତି, ଶାସ୍ତ୍ରରେ ଯେଉଁଟା ଦିଆଯାଇଛି ସେଇଟାକୁ ଯଦି ଆମେ ଗ୍ରହଣ କରିବା ନାହିଁ ସେମାନେ କେବେ ହେଲେ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ, ସୁଖ ପ୍ରାପ୍ତ ହୋଇପାରିବେ ନାହିଁ, ଆଉ ଶ୍ରେଷ୍ଠ ଗତି କଥା କ'ଣ କହିବା। ତେଣୁ ଇଏ ଯେଉଁ ଭଗବାନ ହେଉଛନ୍ତି ଉପଭୋଗକାରୀ, ଭଗବାନଙ୍କର ଉପଭୋଗର ଅନ୍ତ ନାହିଁ, ଆଉ ମୂଳରୁ ସିଏ ଭଗବାନ ତାଙ୍କ ଚାଲିଛି ଉପଭୋଗ ଚାଲିଛି, ସେ ସେହିପାରିବ, ଆମର ଉପଭୋଗର ରହିଛି ଲିମିଟେଡ଼ ରହିଛି, ଆମ ଖାଦ୍ୟ ପାଇଁ ହେଉଛେ, ବହୁତ ଭୋକ ହେଉଛି, ବହୁତ ଭୋକ ହେଉଛି, କେ 250 ଚାଉଳ ଖାଇଦେଲେ ଆମର ପେଟ ଫୁଲ୍ ହେଇ ଆଉ ଦରକାର ହେବ ନାହିଁ। କିନ୍ତୁ ଭଗବାନଙ୍କର ଉପଭୋଗର କ୍ଷମତା ଏବେ ଦେଖ, ଜଗନ୍ନାଥ ପୁରୀରେ 52 ବାର ଚାଲିଛି, ଶହଶ ଗୋଟିଏ ଭାରରେ, ଗୋଟିଏ କ'ଣ, ଗୋଟିଏ ଥରରେ ଶହଶ ଭାର ଭୋଗ ଲାଗୁଛି ଭଗବାନ ପାଖରେ। ଭୋଗ ଲାଗୁଛି ଅନ୍ନ ଡାଲି କରିକି 1056 ଭୋଗ ଲାଗିଛି ଭଗବାନ ପାଖରେ। ଏଇଭଳି ଭାବରେ 52 ଥର ଭୋଗ ଲାଗୁଛି ଜଗନ୍ନାଥ ମନ୍ଦିରରେ, ଆମ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। 52 ବାର ହେଇଗଲା, ସରିଗଲା, ପେଟ ଖରାପ ହେଇଗଲା ନା କ'ଣ? 52 ବାର ହେଉଛି ଏ କଥା କାହିଁକି ଆସିଲା ନା, ଥରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ, ପ୍ରଭୁ ଆମର ଘରେ ଆଜି ଭିକ୍ଷା କରିବେ, ଖାଦ୍ୟ ଗ୍ରହଣ କରିବେ। ମହାପ୍ରଭୁ କହିଲା ହଉ ଠିକ୍ ଅଛି। ମହାପ୍ରଭୁ ଗଲେ, ଇଏ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ତାଙ୍କର ଜଣେ ଝିଅ ଥିଲେ, ତା ନାଁ ହେଉଛି 60, ତାର ସ୍ୱାମୀ ହେଉଛି ଅମୋଘ, ସେଇଟା ହେଉଛି ଇଏଟା ବ୍ରାହ୍ମଣ କୂଳରେ ଜନ୍ମ ହେଇଛି, କିନ୍ତୁ ସେ ତାର ଭଗବାନ ପ୍ରତି ଈର୍ଷା ରହିଛି, ଆମ ସମସ୍ତ ଈର୍ଷା ରହିଛି, ସେଥିପାଇଁ ଆମେ ଭୌତିକ ଜଗତର ଆମେ ପତନ ହେଇଛି। ତେଣୁ ଗୋଟେ ଥର ଏଇ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଜାଣିଛନ୍ତି ମୋର ଜଏଣ୍ଟଟା ଏଭଳି ଭାବରେ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଜାଣିଛନ୍ତି। ତେଣୁ ଗୋଟେ ଥର ମହାପ୍ରଭୁଙ୍କୁ ସିଏ ଡାକିଲେ ପ୍ରସାଦ ପାଇବା ପାଇଁ, ଡାକିଲେ ମହାପ୍ରଭୁ ଗଲେ, ପ୍ରସାଦ ଗଲେ, ଯେଉଁ ରହିଛନ୍ତି ଆପଣ ଗଲେ ଜଗନ୍ନାଥ ମନ୍ଦିର ପୁରୀରୁ ଯେଉଁ ବାଲିସାହି ରାସ୍ତାରେ ସମୁଦ୍ର କୂଳ ଗଲାବେଳକୁ ଡାହାଣ ପଟେ ପଡ଼ିବ, ଯେଉଁଟାକ ରହିଛି ସେ ଯେଉଁ ପୁଷ୍କରିଣୀ, ଶ୍ୱେତଗଙ୍ଗା ପାଖରେ ସେ ରହୁଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ସେଇଠି ଯାଇକି ମହାପ୍ରଭୁ ଯାଇ ପ୍ରସାଦ ପାଉଛନ୍ତି, ବହୁତ ପ୍ରକାର ଆଇଟମ୍ ହେଇଛି, ଏବଂ ଅଳ୍ପ ଅଳ୍ପ ଦିଆ ହୁଏନି, ଆମେ ଯଦି ଅଧିକା ଆଇଟମ୍ ହେଇଗଲା ଆମେ ଅଳ୍ପ ଅଳ୍ପ ଦେବା, ଏତେ ଆଇଟମ୍ କ'ଣ ଖାଇପାରିବେ ନା କ'ଣ, ଟିକେ ଟିକେ ଦେବା। କିନ୍ତୁ ମହାପ୍ରଭୁଙ୍କୁ ଦିଆହେଇଛି, ବହୁତ ବହୁତ ଆଇଟମ୍ ଦିଆଯାଇଛି, ବହୁତ ପ୍ରକାର ଆଇଟମ୍ ହେଇଛି, ଏତିକି ପ୍ରକାର ଆଇଟମ୍ ହେଇଛି। ମହାପ୍ରଭୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ, କ'ଣ ଇଏ, କାହା ପାଇଁ ମୁଁ ଖାଇବି ଏତିକି ଜିନିଷ ନା? ନା ଆମେ ଜାଣିଛୁ ଆପଣ କେତେ ଖାଆନ୍ତି, ଆପଣ ବେଶୀ ଖାଆନ୍ତିନି, ଆପଣ 52 ବାର ଖାଆନ୍ତି ଜଗନ୍ନାଥ ପୁରୀରେ, 52 ବାର ଖାଆନ୍ତି, ଏବଂ ଗୋଟିଏ 52 ବାର ଯେଉଁ ଗୋଟିଏ ବାରରେ କେତେ ଖାଆନ୍ତି ନା, ଶତଶତ ଭାର ଅନ୍ନ ଡାଲି ସବ୍ଜି କରିକି 1000 ଆଇଟମ୍ ରହିଥିବ, ଏତିକି ଖାଆନ୍ତି ଆପଣ। ଏବଂ ଇଏ ଖାଲି ଜଗନ୍ନାଥ ମନ୍ଦିର କଥା ଗଲା, ଏଇଭଳି ଭାବରେ ଆପଣ 16108 ରାଣୀଙ୍କ ଗୃହରେ 16108 ରାଣୀ ତାକୁ ସେଇଭଳି ଭାବରେ କରି ଖାଇବାକୁ ଦିଅନ୍ତି, ଅନେକ ପ୍ରକାର ଖାଦ୍ୟ ଏଇଭଳି ଭାବରେ ରହିଛି, ବହୁତ ଜିନିଷ ରହିଛି, ଆମେ ଭକ୍ତିମନ ଠାକୁର କହିଲେ କେତେ ଖାଦ୍ୟ ସବୁ ରହିଛି, ସବୁ ଖାଦ୍ୟ ରହିଛି, ଖାଲି ଅମ୍ଳ 12 ପ୍ରକାର, ଲୁଚି ଚିନି ସର ପୁରୀ କେତେ କ'ଣ ଖାଦ୍ୟ ସବୁ ରହିଛି, ଲଡ଼ୁ ରସାବଳୀ, ଏଇଭଳି ଭାବରେ ଅନେକ ଖାଦ୍ୟ ଭଗବାନ ଖାଇଦେଲା ପରେ ଯେ ତାଙ୍କର ପେଟ ମାନେ ହେଇଗଲା, ଆଉ ବଦହଜମି ହେଇଗଲା, ଆଉ ତା ନୁହଁ, ଯେତେ ଦେଲେ ଭଗବାନଙ୍କର, ସିଏ ହେଉଛନ୍ତି ଭଗବାନ, ହେଉଛି ଉପଭୋଗକାରୀ, ଏଇଟା ହେଉଛି ଉପଭୋଗକାରୀ। ତେଣୁ ସେଠି ଯେତେବେଳେ କୁହାଗଲା ଭଗବାନ ପ୍ରସାଦ ପାଇଲେ, ଭଗବାନଙ୍କୁ ଭୋଗ ଲାଗିଲା, ପ୍ରସାଦ କ'ଣ ସେଇଟା ଭଗବାନ ଲଗେଇକି, ସେ ତ ସ୍ୱୟଂ ଭଗବାନ ସର୍ବମଟା ଜାଣିଛନ୍ତି, ତାଙ୍କୁ ଷଡ଼ଭୁଜ ରୂପ ଦର୍ଶନ ଦେଇଥିଲେ। ତେଣୁ କିନ୍ତୁ ମହାପ୍ରଭୁ କହୁଛନ୍ତି ସେ ବାରଣ୍ଡାରେ ବସିଛନ୍ତି, ବାଡ଼ି ଧରିକି ବସିଛନ୍ତି, କାରଣ ଜାଣିଛନ୍ତି ଜ୍ୱାଇଁ ତାଙ୍କର କିଭଳି ଭାବରେ, ଜ୍ୱାଇଁ କିଭଳି ଭାବରେ ଜାଣିଛନ୍ତି। ତେଣୁ ମହାପ୍ରଭୁଙ୍କୁ ମଝିରେ ମଝିରେ ଆମର ଯେଉଁ ପୂଜାରୀ ବର୍ତ୍ତମାନ ଦେଉଛନ୍ତି ଭୋଗ ଲଗାଉଛନ୍ତି, ବାହାରକୁ ଆସିଲେ ମଧ୍ୟ ସେ ମଝିରେ ମଝିରେ ଦେଖୁଛନ୍ତି ଆଉ କ'ଣ ଲାଗିବ ଭଗବାନଙ୍କୁ, ଏଇଟା ହେଉଛି ନିୟମ, ଭୋଗ ଲଗେଇବାର ନିୟମ ହେଉଛି ଏଇଟା ପୂଜାରୀଙ୍କର, ଦେଖିବେ କ'ଣ ଲାଗିବ କି, କ'ଣ ଲାଗିବ କି, ଆମର ଯଦି ଲାଗୁଛି ଆଉ ଖାଉଛି ଏଇଟା ଟିକେ ଦରକାର, ସେଇଟା ଟିକେ ଭଗବାନ ମଧ୍ୟ ସେଇଭଳି ଲାଗିବ, ଏ ପ୍ରୀତିର ସହିତ ଭଗବାନ ଭୋଗ ଲଗାହେଉଛି। ତେଣୁ ଯେତେବେଳେ ଯାଇ ଦେଖିଲେ ମହାପ୍ରଭୁଙ୍କୁ ଗୋଟେ ସରିଗଲା ଆଇଟମ୍ କ'ଣ ସରିଯାଇଛି, ସେମାନେ ଆଣିକି ଭିତରୁ ଯାଉଛନ୍ତି ଆଣିବା ପାଇଁ, ଏଇ ସମୟରେ ଅମକ କ'ଣ ଗୁଣ୍ଡୁଥିଲା, କେତେବେଳେ ଦେଖିବ କ'ଣ ସେ ବୁଢ଼ା ଖାଉଛି, ସିଏ ଯେଉଁ ନାଲି ବୁଢ଼ା ଆସିଛି କ'ଣ ସିଏ ଭଗବାନ ବୋଲି କହୁଛନ୍ତି ତାକୁ, ଇଏ କ'ଣ ସତରେ ଭଗବାନ, କ'ଣ ସେ ଖାଉଛି ଦେଖିବା, କେତେ କ'ଣ ଖାଉଛି ଦେଖିଛି, ରୋଷେଇ ଚାଲିଛି, ବହୁତ ବଡ଼ ସୁବାସ, ବହୁତ ବାସ କମ୍ପି ଯାଉଥିଲା, ରୋଷେଇ ହେଉଛି ବାସ କମ୍ପି ଯାଉଥିଲା, ସେ ଆସିଛି କ'ଣ ଏତେ ବାସ ଆଜି ହେଉଛି, କ'ଣ ହେଉଛି, କେତେ ସବୁ ଦୁଇଜଣ ଯାକ ବୁଢ଼ାବୁଢ଼ି ଲାଗିଛି, ଶ୍ୱଶୁର ଶାଶୁ ଲାଗିଛନ୍ତି, ଝିଅ ସ୍ତ୍ରୀ ମଧ୍ୟ ଲାଗିଛି, ରୋଷେଇରେ ସମସ୍ତେ ଲାଗିଛନ୍ତି, ସକାଳୁ ସକାଳୁ ଲାଗିଛି, ଭଗବାନ ଆସିବେ, ମହାପ୍ରଭୁ ପ୍ରସାଦ ପାଇବେ, ସେ ଘର କମ୍ପି ଯାଉଛି ସବୁ, ଘର ସବୁ ରହିଛି, ସେ ଯାଉ ଯେ କ'ଣ ଏଇ ଜିନିଷ କାହାକୁ ଆଲାଉ କରୁନାହାନ୍ତି ତାକୁ ଭିତରକୁ ଯିବା ପାଇଁ। ଆଉ ଯେତେବେଳେ ସୁଯୋଗ ମିଳିଲା ଭିତରକୁ ପଶିଗଲା, ଆରେ ଇଏ ବୁଢ଼ା ଏଭଳି ସନ୍ନ୍ୟାସୀ ହେଇକିରି ଏତେ ଖାଉଛି, ଏଇଭଳିଆ କହିଦେଲେ, ଶୁଣିଦେଲେ ସାର ଭଟ୍ଟାଚାର୍ଯ୍ୟ ଶୁଣିଲେ, ମହାପୁରୁଷ ଶୁଣି ଚୁପ୍ ରହିଲେ, ମହାପୁରୁଷ ଶୁଣି ଚୁପ୍ ରହିଲେ, ସାର ଭଟ୍ଟାଚାର୍ଯ୍ୟ ଶୁଣିଦେଲେ, ସାଙ୍ଗେ ସାଙ୍ଗେ ଗୋଡ଼େଇଲେ, ବାଡ଼ି ଧରିକି ଗୋଡ଼େଇଲେ ତା ବାଡ଼ିବା ପାଇଁ। ହଁ, ସେ ଦୌଡ଼ିଲା ଡେଇଁକି ପଳେଇଲା। ତାପରେ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ଚରମ ଭଟ୍ଟାଚାର୍ଯ୍ୟ କହିଲେ, ପ୍ରଭୁ ମୁଁ ଆପଣଙ୍କୁ ଡାକିଥିଲି ଆପଣଙ୍କୁ ଏଇ ଅପମାନ ଦେବା ପାଇଁ, ମୋତେ କ୍ଷମା କରନ୍ତୁ। ଏହିଭଳି ଭାବରେ ବହୁତ କହିକିରି ମହାପ୍ରଭୁ ତାଙ୍କର ଖାଦ୍ୟ ଗ୍ରହଣ କଲେ, ଖାଦ୍ୟ ଗ୍ରହଣ କଲେ। କିନ୍ତୁ ସିଏ କହିଲେ, ସର୍ବ ଭଟ୍ଟାଚାର୍ଯ୍ୟ କହିଲେ, ଷାଠି ପଚାଶ ଷାଠିଏ ଗଣ ତାଙ୍କ ଝିଅ ଷାଠିଏ ପଚାଶ ରାଣ୍ଡ ହଉ, କିନ୍ତୁ ସିଏ ଅମକ ମରୁ, କାରଣ ଅମକର ସାଙ୍ଗେ ସାଙ୍ଗେ ହେଇଗଲା, ହଇଜା ହେଇଗଲା, ହଇଜା ହେଇଗଲା, ତାର ସାଙ୍ଗେ ସାଙ୍ଗେ ଖବର ପାଇଲେ ହଇଜା ହେଇଗଲା। ମହାପ୍ରଭୁ ଚାଲିଗଲେ, କିନ୍ତୁ ମହାପ୍ରଭୁ ହିସାବ ରଖୁଛନ୍ତି କ'ଣ ହେଲା ତାଙ୍କର। ଏଇଭଳି ଭାବରେ ଅନେକ ଦିନ, କେତେ ଦିନ ଚାଲିଗଲା। ସର୍ବ ଭଟ୍ଟାଚାର୍ଯ୍ୟ ମଧ୍ୟ ଖାଦ୍ୟ ଗ୍ରହଣ କରିନାହାନ୍ତି, ଇଏ ମଧ୍ୟ ମୃତ୍ୟୁ ସମୟ ମୃତ୍ୟୁ ବେଡ଼୍ରେ ପଡ଼ିଛି। ସର୍ବ ଭଟ୍ଟାଚାର୍ଯ୍ୟ କହୁଛନ୍ତି, ସେ ହେଉଛନ୍ତି ସର୍ବ ଭଟ୍ଟାଚାର୍ଯ୍ୟ ସାମାନ୍ୟ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି କ'ଣ ଗୁରୁ ଦେବତାମାନେ ଗୁରୁ ବୃହସ୍ପତିଙ୍କର ଶିଷ୍ୟ, ବୃହସ୍ପତିଙ୍କର ଅବତାର ସିଏ ସର୍ବ ଭଟ୍ଟାଚାର୍ଯ୍ୟ। ତେଣୁ ସିଏ କହୁଛନ୍ତି ସେ ମରିଯାଉ, ଷାଠିଏ ପଚାଶ ରାଣ୍ଡ ହଉ, ସିଏ କିନ୍ତୁ ମରିଯାଉ, ଏଇଭଳି ଭାବରେ କହୁଛନ୍ତି। ଏ କଥା ସବୁ ଶୁଣୁଛନ୍ତି ମହାପ୍ରଭୁ। ତେଣୁ ମହାପ୍ରଭୁ ଆସିଲେ, ମହାପ୍ରଭୁ କୃପାମୟ, ମହାପ୍ରଭୁ ଆସିଲେ। ସେ ଅମକ ପଡ଼ିଛି ବେଡ଼୍ ରିଡ଼ିନ୍, ଲାଷ୍ଟ ଅନ୍ତିମ ସ୍ତର ସମୟ ବେଡ଼୍ ରିଡ଼ିନ୍ ହେଇକି ରହିଛି। ସେଠୁ ମହାପ୍ରଭୁ ବହୁତ କୃପା ତାଙ୍କର ଦେଖନ୍ତୁ, ମହାପ୍ରଭୁ କୃପା କଲେ, କହିଲେ ହାତରେ ତାଙ୍କର ଦୋଇତି ରହିଛି ବକ୍ଷ ଦେଶରେ, ହାତ ମାରିଦେଲେ, ବାକ୍ଷ ମାରିଦେଲେ ଯେତେବେଳେ ତା'ର ସବୁ ରହିଛି ଇର୍ଷା ବିଷ ଚାଲିଗଲା, ତା'ର ଯେଉଁ ସବୁ ମଇଳା ଥିଲା, ସବୁ ଅନର୍ଥ ଥିଲା ଚାଲିଗଲା। ତେଣୁ ମହାପ୍ରଭୁ କହିଲେ ହାତ ଦେଇକି, ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, ଏଭଳି ଗୋଟେ କଥା କହିଲେ। ମାଚାର୍ଯ୍ୟ ଚୈତନ୍ୟ ଚୈତ୍ୟ ମଧ୍ୟଲୀଳା ଏଇଟା ବର୍ଣ୍ଣନା କରାଯାଇଛି 15 ଅଧ୍ୟାୟରେ 273। ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, କୃଷ୍ଣର ବସତି ଏଇ ଯୋଗ୍ୟ ସ୍ଥାନ ହୁଏ। ବ୍ରାହ୍ମଣ କହିଲେ କିଏ? ନିର୍ମତ୍ସର, ଯେଉଁମାନଙ୍କର ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବମ ଏବଚ ଜ୍ଞାନ ବିଜ୍ଞାନ ମାସ୍ତିକ୍ୟମ ବ୍ରହ୍ମକର୍ମ ସ୍ୱଭାବଜମ୍, ହେଉଛି ବ୍ରାହ୍ମଣର କର୍ମ ସବୁ କଣ୍ଟ୍ରୋଲ କରି ରଖିଛି, ସମ ଦମ ମନକୁ ଇନ୍ଦ୍ରିୟମାନଙ୍କୁ ସବୁ କଣ୍ଟ୍ରୋଲ କରି ରଖିଛି, ତପସ୍ୟା କରୁଛି ସିଏ, ଶୌଚ ଆଚରଣ କରୁଛି, ଜ୍ଞାନ ବିଜ୍ଞାନ ସବୁ ଶାସ୍ତ୍ର ଅଧ୍ୟୟନ କରୁଛି। ତେଣୁ ବ୍ରାହ୍ମଣ ହୃଦୟ ହେଉଛି ଭଗବାନଙ୍କର ବସତିର ସ୍ଥାନ, କୃଷ୍ଣର ବସତି ଏଇ ଯୋଗ୍ୟ ସ୍ଥାନ ହୁଏ। ଭଗବାନ ସେହି ସ୍ଥାନରେ ରହନ୍ତି, ସେହି ହୃଦୟ ରହନ୍ତି, ସ୍ୱଚ୍ଛ ଯେଉଁଠି ରହିଛି ନିର୍ମଳ ହୃଦୟ, ଯାହାର ନିର୍ମଳ ହୃଦୟ ଭଗବାନ ସେଇଠି ରହନ୍ତି। ତେଣୁ ମହାପ୍ରଭୁ କହିଲେ, ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, କୃଷ୍ଣର ବସତି ଏଇ ଯୋଗ୍ୟ ସ୍ଥାନ ହୁଏ। ଏଠି କୃଷ୍ଣ ବସିବା କଥା, କିନ୍ତୁ ମାତ୍ସର୍ଯ୍ୟ ଚାଣ୍ଡାଳ କେଣେ ଏହା ବସାଇଲା, ତମେ ମାତ୍ସର୍ଯ୍ୟକୁ କାହିଁ ବସେଇଲ ଏଇଠି ହୃଦୟରେ ତମର? ପରମ ପବିତ୍ର ସ୍ଥାନ ଅପବିତ୍ର କହିଲ, ଏ ପରମ ପବିତ୍ର ସ୍ଥାନ ସିଏ ତମ ହୃଦୟ, କିନ୍ତୁ ଅପବିତ୍ର କରିଦେଲ ମାତ୍ସର୍ଯ୍ୟ ଚାଣ୍ଡାଳ ଇଏ କରିକିରି, ଏଭଳି ଭାବରେ କହି। ତେଣୁ ମହାପ୍ରଭୁ ଯେତେବେଳେ ତାଙ୍କୁ କୃପା କଲେ, ସେତେବେଳେ ତାଙ୍କ ରୋଗ ଭଲ ହେଇଗଲା, ଏବଂ ସେ କୃଷ୍ଣ କୃଷ୍ଣ କରି କ୍ରନ୍ଦନ କଲେ, ନୃତ୍ୟ କଲେ ସବୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପରମ ପୁରୁଷ ପରମ ଉପଭୋଗ କରି ସିଏ ଆମେ କହିବାନି, ଏତିକି ହେଇଗଲା ତାଙ୍କର ସରିଗଲା, ଆଉ ଦରକାର ନାହିଁ, ସେ ସନ୍ତୁଷ୍ଟ ହେଇଗଲେ। ମହାପ୍ରଭୁ ଯେତେବେଳେ ଆସନ୍ତି ରଥଯାତ୍ରା ସମୟରେ, ବୈଷ୍ଣବମାନେ ଆସନ୍ତି ନବଦ୍ୱୀପରୁ, କିଏ କ'ଣ ସବୁ ଆଣିକି ଆସନ୍ତି, ସବୁ ଖାଦ୍ୟ ଜିନିଷ ସବୁ ଆଣିକି ଆସନ୍ତି। ଗୋଟେ ପ୍ରସିଦ୍ଧ ହେଉଛି ରାଘବର ଝାଲି ବୋଲି ଗୋଟେ ରହିଛି ପ୍ରସିଦ୍ଧ, ତାଙ୍କର ଭଉଣୀ ଅଛି, କ'ଣ ତାଙ୍କ ନାଁ ଦମୟନ୍ତୀ ନା କ'ଣ, ସିଏ ତାକୁ ତିଆରି କରିବେ, କରିକିରି ସବୁ ମହାପ୍ରଭୁଙ୍କ ପାଇଁ ସେ ସବୁ ଝାଲି ତାକୁ ସବୁ ବାନ୍ଧିକିରି ଆଣିବେ, ସବୁ ବହୁତ ଜିନିଷ ଆଣିକି ଆଣିବେ, ଆସିବେ ସବୁ, ବହୁତ ଶହଶହ ଭକ୍ତ ସବୁ ଆସନ୍ତି ନବଦ୍ୱୀପରୁ। ଭଗବାନ କୃଷ୍ଣଙ୍କର ଲୀଳାରେ ଯେଉଁମାନେ ସବୁ ଥିଲେ ସବୁ ଆସିକି ମହାପ୍ରଭୁଙ୍କ ଲୀଳାରେ ସବୁ ଅଛନ୍ତି, ସେମାନେ ସବୁ ଆସୁଛନ୍ତି ଭଗବାନ ଦର୍ଶନ କରିବେ ରଥଯାତ୍ରା ସମୟରେ, ଚତୁର୍ମାସ ସମୟରେ ଦେଖିକି ଦର୍ଶନ କରି ସେ ଯିବେ, ସବୁ ତାଙ୍କ ମହାପ୍ରଭୁ ପାଇଁ ଆଣିଥିବେ, ସବୁ ବହୁତ ଖାଦ୍ୟ ଆଣିଥିବେ, ସବୁଦିନ ପଚାରୁଥିବେ ମହାପ୍ରଭୁ। ଗୋବିନ୍ଦ ଥିଲେ ତାଙ୍କର ସେବକ, ଗୋବିନ୍ଦ ତାଙ୍କ ଗୁରୁ ଭାଇ, ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ସିଏ, ମହାପ୍ରଭୁ ମଧ୍ୟ ଈଶ୍ୱର ପୁରୀଙ୍କର ଶିଷ୍ୟ, ମହାପ୍ରଭୁ ଈଶ୍ୱରପୁରୀଙ୍କ ଶିଷ୍ୟ, ଗୋବିନ୍ଦ ମଧ୍ୟ ଈଶ୍ୱରପୁରୀଙ୍କ ଶିଷ୍ୟ, ସେ ଦୁଇ ଜଣ ଗୁରୁ ଭାଇ, କିନ୍ତୁ ତଥାପି ଈଶ୍ୱରପୁରୀ ତାଙ୍କୁ ପଠାଇଥିଲେ ତୁମେ ଯାଅ ମହାପ୍ରଭୁଙ୍କ ସେବା କର, ସେବକ ହିସାବରେ ରୁହ, ତେଣୁ ଗୋବିନ୍ଦ ତାଙ୍କର ସେବକ ଥିଲେ। ତେଣୁ ସମସ୍ତେ ଆସି ପଚାରନ୍ତି ଗୋବିନ୍ଦଙ୍କୁ, ହଁ ମହାପ୍ରଭୁ ମୋର ଯେଉଁ ଦେଇଥିଲି ଖାଇବା ପାଇଁ ଗ୍ରହଣ କଲେ ନା ନାହିଁ, ଖାଇନାହାନ୍ତି। ଏଇଭଳି ଭାବରେ ହେଇଗଲା, ବସବାସ ଚାଲିଗଲା। ତିନି ଚାରି ମାସ ରହିବେ ସେଠି ସେମାନେ ସବୁ, ଚାରି ମାସ ପରେ ପୁଣି ଫେରିବେ ସେମାନେ। ବହୁତ ଦିନ ହେଇଗଲା, ଗୋବିନ୍ଦ ସବୁବେଳେ କହନ୍ତି ମହାପ୍ରଭୁଙ୍କୁ, ଏଇଭଳି ଭାବରେ ସମସ୍ତେ କହୁଛନ୍ତି, ଆପଣ କିଛି ଖାଉନାହାନ୍ତି, କିଛି କରୁନାହାନ୍ତି, ନା ହଉ ଠିକ ଅଛି ଆଣ ଆଣ କହିକି ଆଣିଲେ, ମଗେଇଲେ। କିଏ କ'ଣ ଆଣିଥିଲେ, ହଜାର ହଜାର ବାହାର ସବୁ ହବ, ସବୁ ହେଇଛି, ସବୁ ଦେଲେ, ସବୁ ଭଗବାନ ସବୁ ଖାଇଦେଲେ, ସବୁ ଖାଇଦେଲେ। ଇଏ ହେଉଛି ଭଗବାନଙ୍କ ଉପଭୋଗ କରିବାର କ୍ଷମତା। ଆମର କ'ଣ ଉପଭୋଗ କରିବାର କ୍ଷମତା ଅଛି? ଭଗବାନ ଆମକୁ ସେଇଥିପାଇଁ ଏଇ ଭୌତିକ ଜଗତକୁ ପଠାଇଛନ୍ତି, ମାୟା ଜଗତ। ଆମେ ଯଦି ଭଗବାନଙ୍କୁ ଉପଭୋଗ ଦେବା ତାହେଲେ ଆମେ ଉପଭୋଗ କରିବା, ଆମର ଉପଭୋଗ କରିବାର କ୍ଷମତା ନାହିଁ। ଏଇ ଶ୍ଳୋକଟି ଅଛି ଚତୁର୍ଥ ଅଧ୍ୟାୟରେ, ସେଥିପାଇଁ ଏକତିରିଶ ଚତୁର୍ଥ ସ୍କନ୍ଦ ଏକତିରିଶ ଅଧ୍ୟାୟରେ ଶ୍ଳୋକଟି ସେଥିପାଇଁ କୁହାଯାଇଛି, ଯଥାତର ମୂଳ ନିଷେଚନୈନ ତୃପ୍ୟନ୍ତି ତତ୍ସ୍କନ୍ଦ ଭୁଜ ପୋଷାଖା ପ୍ରାଣ ପାହାରା ଛ ଯତେନ୍ଦ୍ରିୟାଣ ତଥିବା ସର୍ବାହରଣ ମଚ୍ୟୁତେଜା। ଯେଉଁ ରହିଛି ଗଛର ମୂଳରେ ପାଣି ଦେଲେ ଗଛର ଶାଖା ପ୍ରଶାଖା ଭୁଜ ସବୁ ରହିଛି, ଗଣ୍ଡି ଫଣ୍ଡି ସବୁ ଫଳ ଫୁଲ ସମସ୍ତେ ପାଇବେ ପାଣି। ଉଚ୍ଚା ଗଛ ସବୁ ରହିଛି, ସେ ଯଦି ପାଣି ଯଦି ନ ପାଆନ୍ତେ ତାହେଲେ ଆମେ ଉଚ୍ଚରେ ଚଢ଼ିକି ଯିବାକୁ ପଡ଼ିଥାନ୍ତା, ପଡ଼ିଥାନ୍ତା। ନଡ଼ିଆ ଗଛ ଅଛି, ନଡ଼ିଆ ଗଛ ଉପରେ ଚଢ଼ିକି ଯିବାକୁ ପଡ଼ିଥାନ୍ତା, ପାଣି ଦେବାକୁ ପଡ଼ିଥାନ୍ତା। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ଗଛର ମୂଳରେ ପାଣି ଦେଲେ ସମସ୍ତେ ପାଇବେ। ସେଇ କଥାଟି କହିଲେ ନାରଦ ମୁନି, କହିଲେ କାହାକୁ, ଏ ଯେ ପ୍ରଚେତାମାନଙ୍କୁ କହୁଛନ୍ତି ଚତୁର୍ଥ ସ୍କନ୍ଦ ଏକତିରିଶ ଅଧ୍ୟାୟରେ, ଯଥା ତରଣ ମୂଳ ନିଷେଚନ ତୃପ୍ୟନ୍ତର ସ୍କନ୍ଦ ଭୂତ ପୋଷାକା ପ୍ରାଣ ପହରାଛ। ସେଇଭଳି ଭାବରେ ଆମେ ଯେତେବେଳେ ଖାଦ୍ୟ ନେଉଛେ, ଆମ ପାକସ୍ଥଳକୁ ଯାଉଛି, ସେତେବେଳେ ଆମ ଶରୀରର ସମସ୍ତ କିଛି ଅଙ୍ଗ ଖାଦ୍ୟ ପାଉଛନ୍ତି। ତଥିବା ସର୍ବାହରଣ ଅଚ୍ୟୁତ, ସେଇଭଳି ଭାବରେ ଅଚ୍ୟୁତଙ୍କର ଇଜ୍ୟ, ଅଚ୍ୟୁତଙ୍କର ଯେଉଁ ପୂଜା କରାଯିବ ସେଇଭଳି ଭାବରେ ସର୍ବାହରଣ, ସମସ୍ତଙ୍କ ପୂଜା ହୋଇଗଲା, ଆଉ ଅଲଗା ଅଲଗା ପୂଜା କରିବାର ଆବଶ୍ୟକତା ନାହିଁ। ତଥିବ ସର୍ବାହରଣ ଅଚ୍ୟୁତ ଯା ଯଥା ତରଣ ମୂଳ ନିଷେଚନ ତୃପ୍ୟ ପ୍ରାଣ ପହରା ଅଛ। ସେଥିପାଇଁ ଏ ଶ୍ଳୋକଟି କାହିଁକି ଦେଲେ ଭଗବାନ ନାରଦ ମୁନି, କାହିଁକି ଏଇଟାକୁ ଦେଲେ ନାରଦ ମୁନି କାହିଁକି ଦେଲେ ନା, ଆମେ କହିବା ଆମେ ଗଛର ମୂଳରେ ପାଣି ଦେଇକି ଡାଳରେ ପାଣି ଦେଲେ କ'ଣ ଅସୁବିଧା ଅଛି ନା କ'ଣ? ଗଛରେ ମୂଳରେ ପାଣି ଦେବା, ଟିକେ ଡାଳରେ ମଧ୍ୟ ଦେଇଦେବା ପାଣି, ଟିକେ କିଛି ଅସୁବିଧା ହେବନି। ସେଇଥିପାଇଁ ନାରଦ ମୁନି ଆଉ ଗୋଟେ ଉଦାହରଣ ଦେଲେ, ଆମେ ଯଦି ଖାଦ୍ୟ ଗ୍ରହଣ କରିବା ଆମେ ପାଟିକି ଦେବା, ପୁଣି ଆଖିରେ ଟିକେ ପକାଇଦେବା, ଖାଦ୍ୟ ଯଦି ଆଖିରେ ପକାଇଦେବା ଆଖିଟି ଆମର ନଷ୍ଟ ହୋଇଯିବ, କର୍ଣ୍ଣ ଗୋହରରେ ପକାଇଦେବା କର୍ଣ୍ଣଟି ନଷ୍ଟ ହୋଇଯିବ, ସେଥିପାଇଁ ଏ ଉଦାହରଣ ଦିଆଗଲା। ତେଣୁ ଭଗବାନ ଯେଉଁ ଉପଭୋଗକାରୀ ରହିଛନ୍ତି, ପରମ ପୁରୁଷମ କୁହାଗଲା ନା, ପୁରୁଷମ ପରମ, ସିଏ ଉପଭୋଗକାରୀର ଅନଲିମିଟେଡ଼, ତାଙ୍କର ଉପଭୋଗ କରିବାର କ୍ଷମତା ସରିଗଲା ସେତିକି ନୁହଁ, ଯେତେ ଜୀବ ରହିଛନ୍ତି ସବୁକିଛି ଜୀବ ହେଉଛନ୍ତି ତାଙ୍କର ଏକାଶୀ ହେଉଛନ୍ତି ଭଗବାନ, ଏକଲା ଈଶ୍ୱର କୃଷ୍ଣ ଆର୍ଷ ଭୃତ୍ୟ। ତେଣୁ ସମସ୍ତଙ୍କର ମମିମାଂସ ଜୀବଲୋକ ଜୀବଭୂତ ସନାତନ ସମସ୍ତେ ହେଉଛନ୍ତି ତାଙ୍କର ଅଂଶ। ଅଂଶର କର୍ତ୍ତବ୍ୟ ହେଉଛି ପୂର୍ଣ୍ଣର ସେବା କରିବା, ପୂର୍ଣ୍ଣର ସେବା କରିବା। ପୂର୍ଣ୍ଣ ଯଦି କହେ ମୋର ସେବା ହୋଇଗଲା ଆଉ ଦରକାର ନାହିଁ, ଆଉ ତାହେଲେ କ'ଣ ସେ ପୂର୍ଣ୍ଣର ସେବା କରିବେ? ସେ ହେଉଛନ୍ତି ସେ ପୂର୍ଣ୍ଣ, ପୂର୍ଣ୍ଣର ଅର୍ଥ ଆମେ ବୁଝିପାରୁନେ, ପୂର୍ଣ୍ଣ ମାନେ ଲିମିଟେଡ଼ ନା, ପୂର୍ଣ୍ଣ ହେଉଛନ୍ତି ଅନଲିମିଟେଡ଼, ଲିମିଟ୍ ନାହିଁ। ସମସ୍ତେ ଯଦି ଭଗବାନଙ୍କ ସେବା କରିବେ, ଭଗବାନଙ୍କର ନା ନା ବହୁତ ହୋଇଗଲା ମୁଁ ଆଉ ସହିପାରିବି ନାହିଁ ଏତେ ସେବା, ସମସ୍ତେ ସେବା କଲେ ମଧ୍ୟ ଆହୁରି ସମସ୍ତେ ଦେଇପାରିବେ, ଭଗବାନ ସେବା କରିପାରିବେ। ଇଏ ହେଉଛି ବିଭୁ, ଅନଲିମିଟେଡ଼ ଅନନ୍ତ, ଅନନ୍ତ ବସ୍ତୁ ସିଏ, ଉପଭୋଗକାରୀ ସିଏ। ଆମର ଧର୍ମ ହେଉଛି ତାଙ୍କୁ ଉପଭୋଗ ଦେବା, ତାଙ୍କୁ ଉପଭୋଗ ଦେଲେ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା। ତେଣୁ ଗୋପୀମାନେ ସେଇଭଳି ଭାବରେ ସେଇ ପରମ ପୁରୁଷ କୃଷ୍ଣାକ୍ଷଂ, କୃଷ୍ଣ ଯାହାଙ୍କର ନାମ ହେଉଛି ଅକ୍ଷା, ଆଖ୍ୟା ତାଙ୍କ ନାମ ହେଉଛି କୃଷ୍ଣ, ଅନେକ ନାମ ରହିଛି, କୃଷ୍ଣ ଶବ୍ଦ କାହିଁକି ବ୍ୟବହାର କରାଗଲା, କୃଷ୍ଣ ଶବ୍ଦ କାହିଁକି କୁହାଗଲା, କେତେବେଳେ ଗୋବିନ୍ଦ କେତେବେଳେ ମୁକୁନ୍ଦ କେତେବେଳେ କ'ଣ କୁହାଯାଉଛି, ଭଗବାନଙ୍କର ଅନେକ ନାମ ରହିଛି, କାହିଁକି ଏଠି କୃଷ୍ଣ ବୋଲି କୁହାଗଲା? ଆଚାର୍ଯ୍ୟମାନେ ଟିକାରେ ସେଇଟା ଆସିବ, କାହିଁକି ଏଇଟା କୃଷ୍ଣ କୁହାଗଲା। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଠାକୁର କହୁଛନ୍ତି ଯେ ପୁତ୍ରାଦୀନ ମମତାସ୍ପଦାନୀ, ପୁତ୍ର କହିଲେ ତାଙ୍କର କେହି ପୁତ୍ର ନଥିଲେ, ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ମହାରାଜ କହନ୍ତି ତାଙ୍କର କେହି ପୁତ୍ର ନଥିଲେ, ଯେତେ ସବୁ କୃଷ୍ଣଙ୍କର ରାସଲୀଳାରେ ସବୁ ରହିଥିଲେ, କୃଷ୍ଣଙ୍କୁ ନିଜ ପତି ରୂପରେ ଗ୍ରହଣ କରିଥିଲେ ଉପପତି, ତାଙ୍କ କାହାର କେହି ପିଲା ନଥିଲା, ପୁତ୍ର କାହାର ନଥିଲା, ପୁତ୍ର କି ନଥିଲା କି କନ୍ୟା ବି ନଥିଲା, କିନ୍ତୁ ଅନ୍ୟ ତାଙ୍କ ଭାଇ ବା ଭଉଣୀ ବା ଯାହା ବି ହେଉ ଦିଅର ଏତେ ନଣନ୍ଦ ଇତ୍ୟାଦି ତାଙ୍କର ଯେଉଁ ପୁତ୍ରକୁ ସେମାନେ ପୁତ୍ର ବୋଲି ଗ୍ରହଣ କରୁଥିଲେ। ତେଣୁ ମମତାସ୍ପଦ ସେ ପୁତ୍ରକୁ ଯେଉଁ ଲାଳନ ପାଳନ କରୁଥିଲେ, ଏଇ ଯେଉଁ ମମତା ଥିଲା, ଏଇ ମମତାଟା ପ୍ରଭୁ ଟିକେ ସରି ପୁତ୍ରାଧୀନ ମମତାସ୍ପଦାନୀ ତ୍ୟକ୍ତୁଂ, ଏସବୁ ତ୍ୟାଗ କରିଦେଲେ, ଏ ମମତାକୁ କେହି ତ୍ୟାଗ କରିପାରିବେ ନାହିଁ। ପୁତ୍ର ସ୍ନେହ ସବୁ ଯେଉଁ ରହିଛି ଏ ଗୋଟିକରୁ ଗୋଟିଏ କ'ଣ ଟିକେ କମ୍ କମ୍ ରହିଛି, କିନ୍ତୁ ପୁତ୍ର ହେଉଛି ପୁତ୍ର ସ୍ନେହଟା ପୁତ୍ର ମମତାଟା ସବୁଠାରୁ ବେଶୀ। ଛୋଟ ପିଲା ଯଦି ସିଏ ଇଏ ନ କରିବେ ଲାଳନ ପାଳନ ନ କରିବେ ତାହେଲେ ସେ ମୃତ୍ୟୁବରଣ କରିଯିବ ଏଇ ଅବସ୍ଥା। ତାକୁ ଯେ ତ୍ୟାଗ କରିଦେଲେ, ପୁତ୍ରକୁ ଯେ ତ୍ୟାଗ କରିଦେଲେ, ପତିକୁ ତ୍ୟାଗ କରିବା କ'ଣ ବଡ଼ କଥା? ତେଣୁ ସନାତନ ଗୋସ୍ୱାମୀ କହିବେ ଯଥା ଏ ଯେଉଁ ରହିଛି ଯଥୋତ୍ତର ଶ୍ରେଷ୍ଠମ ନ୍ୟୁନମ, ଏଇଟା ହେଉଛି କ'ଣ ନ୍ୟୁନତାଙ୍ଗ, ଏ ପୁତ୍ରକୁ ତ୍ୟାଗ କରିବା ଯେତେ କଷ୍ଟ, ପତିକୁ ତ୍ୟାଗ କରିବା ଟିକେ କମ୍, ଏତେ କଷ୍ଟ ନୁହଁ। ସେହିଭଳି ଭାବରେ ସ୍ୱଜନ ତ୍ୟାଗ କରିବା ଆଉ ଟିକେ କମ୍ କମ୍ କଷ୍ଟ, ଶରୀର ଧର୍ମକୁ ତ୍ୟାଗ କରିବା ଆଉ ଟିକେ କମ୍ କଷ୍ଟ, ଏହିଭଳି ଭାବରେ ଗୃହକୁ ତ୍ୟାଗ କରିବା ଆଉ ଟିକେ କମ୍ କଷ୍ଟ। ତେଣୁ ସବୁ ତ୍ୟାଗ କରିଦେଲେ, ଏ ଯେଉଁ ମମତା ରହିଛି ଅହଂ ମମେତି, ଅହଂ ହେଉଛି ଶରୀରକୁ ଭାବୁଛନ୍ତି ମୁଁ ବୋଲି, ଆଉ ଶରୀର ସମ୍ବନ୍ଧୀକୁ ଭାବୁଛନ୍ତି ମମ ମୋର, ଏ ହେଉଛି ମମତା। ଏ ମମତାକୁ ମମତାକୁ ସେ ତ୍ୟାଗ କରିଦେଲେ, ପୁତ୍ର ପ୍ରଭୁ ପୁତ୍ରାଧୀନ ଚକ୍ତୁ କୃଷ୍ଣାଭିଧ୍ୟାନ କୃଷ୍ଣାଭିଧ୍ୟାନ ପରମ ପୁରୁଷଂ, ପରମ ପୁରୁଷ ସିଏ ସ୍ୱସମ୍ଭୋଗ ତେନ ତାଙ୍କୁ ପତି ରୂପରେ ଗ୍ରହଣ କଲେ, ଏମାନେ ସବୁ ତ୍ୟାଗ କରି ତାଙ୍କୁ ପତି ରୂପରେ ଗ୍ରହଣ କଲେ, ଯତ୍ ଅବୃଣୀତ ଗ୍ରହଣ କଲେ, ଏଇଟା ଦିଷ୍ଟିଆ, ଏଇଟା ତାଙ୍କର ଭାଗ୍ୟ ସୌଭାଗ୍ୟ, ଏଇଟା ତାଙ୍କୁ ପ୍ରଶଂସା କରୁଛନ୍ତି ଉଦ୍ଧବ। ଏବଂ ତାଙ୍କର ଯେ ଭାଗ୍ୟ ଖାଲି ଥିଲା ତା ନୁହେଁ, ଏଇଟା ଆମମାନଙ୍କ ଭାଗ୍ୟ, ଇଏ ପ୍ରଥମଥର ପାଇଁ ଏଭଳି ଯେଉଁ ରାଘବଙ୍କ ଭକ୍ତି ପ୍ରଥମଥର ପାଇଁ ଗୋପୀମାନେ ଆରମ୍ଭ କରିଥିଲେ, ତା ପୂର୍ବରୁ କେହି ଜାଣିନଥିଲେ ରାଘବଙ୍କ ଭକ୍ତି, ଏଇଟାକୁ ସମସ୍ତେ ଏଇଟା ଇଏ ଗଲେ କ'ଣ ଇଏ ଗଲେ ଯଦି ଆଚରଣ ଶ୍ରେଷ୍ଠ, ଏମାନେ ଯାହା ଆଚରଣ କଲେ ଅନ୍ୟମାନେ ସେଇଟାକୁ ଗ୍ରହଣ କରିବେ। ଭକ୍ତମାନଙ୍କର ଇଏ ହେଉଛି ଆଦର୍ଶ, ସାଧାରଣ ବ୍ୟକ୍ତିମାନେ ବୁଝିପାରିବେ ନାହିଁ, ଭକ୍ତମାନଙ୍କର ହେଉଛି ଆଦର୍ଶ, ଗୋପୀମାନ ଆଦର୍ଶ। ସେଥିପାଇଁ ମହାପ୍ରଭୁ କହିଲେ ରମ୍ୟା କାଚିତ୍ ଉପାସନା ବଜବୁତ ବର୍ଗେଣ ଯାହା କଳ୍ପିତା, ଯେତେ ଉପାସନା ଅଛି ସବୁଠାରୁ ଶ୍ରେଷ୍ଠ ଉପାସନା ହେଉଛନ୍ତି ଗୋପୀମାନଙ୍କର ଉପାସନା। ତେଣୁ ଅବୃଣୀତ ଏତ ଦିଷ୍ଟିଆ, ଇଏ ହେଉଛି ତାଙ୍କର ଭାଗ୍ୟ ଏବଂ ଆମର ମଧ୍ୟ ଭାଗ୍ୟ, ମମତା ଆଦି ଭାଗ୍ୟ ନେଇବ, ଏ ମମାତି ମମ ଅତି ଭାଗ୍ୟ, ଇଏ ମଧ୍ୟ ମୋର ନିଜର ଭାଗ୍ୟ ବୋଲି କହୁଛନ୍ତି ଉଦ୍ଧବ। ମୋର ମଧ୍ୟ ଏତେ ଭାଗ୍ୟ ଯେ ମୁଁ ଆଜି ଏଭଳି ଦର୍ଶନ କଲି, ଏଭଳି ମୁଁ ଶୁଣିଥିଲି ବା ଯାହା ଏଭଳି ଶୁଣିନଥିଲି ବା ଦେଖିନଥିଲି ଅନୁଭବ କରିନଥିଲି, ଆଜି ମୁଁ ସେଇଟା ଦେଖିଲି ଶୁଣିଲି ଦେଖିଲି ଏବଂ ଅନୁଭବ କଲି। ନିଜକୁ ନିଜର ଭାଗ୍ୟକୁ ପ୍ରଶଂସା କରୁଛନ୍ତି, ତାଙ୍କୁ ପ୍ରଶଂସା କରିବା ସହିତ ନିଜ ଭାଗ୍ୟକୁ ମଧ୍ୟ ମନେ ମନେ ଭାବ ହେଉଛି ମୋର ଏତେ ବଡ଼ ଭାଗ୍ୟ ଏବଂ ଆମର ମଧ୍ୟ ଭାଗ୍ୟ। ଆମେ ସେସବୁ ଆଲୋଚନା କଲେ ଶୁଣିଲେ ଏଇଟା ମଧ୍ୟ ଆମର ଭାଗ୍ୟ, ଖାଲି ଯେ ତାଙ୍କର ଭାଗ୍ୟ ଥିଲା ତାହା ନୁହଁ, ଆମର ଆମ ହତଭାଗ୍ୟ ନୁହଁ, ଯେଉଁମାନେ ଶୁଣିଲେନି ସେମାନେ ହତଭାଗ୍ୟ, କିନ୍ତୁ ଯେଉଁମାନେ ଶୁଣିଲେ ସେମାନେ ମଧ୍ୟ ଭାଗ୍ୟ, ଏଇଟା ଆମର ଭାଗ୍ୟ। ତେଣୁ ସନାତନ ଗୋସ୍ୱାମୀ ଏଠାରେ କହୁଛନ୍ତି ଯେ ଅବୃଣୀତ କହିଲେ ସ୍ୱୀକୃତିବତ୍ୟ, ସ୍ୱୀକାର କଲେ, ନିଜ ସ୍ୱାମୀଙ୍କୁ ତ୍ୟାଗ କରିଦେଲେ, ଇଏ ମୋର ସ୍ୱାମୀ ନୁହନ୍ତି। ଭାଗବତରେ କୁହାଯାଇଛି ନା ପଞ୍ଚମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ଦୈବଂ ନ ତତ୍ସାତ୍, ନ ପତି ସତ୍ସାତ୍, ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଜହନ ମୋଚେ ସମୁପେତ ମୃତ୍ୟୁ। ସେ ପତିକୁ ତ୍ୟାଗ କରିଦେଲେ, ଯେ ମୃତ୍ୟୁ ମୁଖକୁ ରକ୍ଷା ନ କରିପାରିବେ ତାଙ୍କୁ ତ୍ୟାଗ କରିଦେଇଛନ୍ତି, ଏଇଟା ଋଷଭଦେବ କହୁଛନ୍ତି ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ। ତେଣୁ ଗୋପୀମାନେ ତାଙ୍କୁ ସବୁ ତ୍ୟାଗ କରିଦେଲେ, ତାଙ୍କ ପତିମାନଙ୍କୁ ସବୁ ତ୍ୟାଗ କରିଦେଇଥିଲେ, ସ୍ୱୀକାର କଲେ, ତାଙ୍କୁ ପତି ରୂପରେ ସ୍ୱୀକାର କଲେ। ପୁତ୍ରାଧୀନାଙ୍କ ତ୍ୟାଗ ତତ୍ତ୍ୱ ସ୍ନେହ ତ୍ୟାଗେନ ସାକ୍ଷାତ୍, ପୁତ୍ରଦେବ ତ୍ୟାଗ କରିଦେଲେ, ପୁତ୍ରଦେବ ତ୍ୟାଗ କରିଦେଲେ କ'ଣ ସ୍ନେହ ତ୍ୟାଗ କରିଦେଲେ, ପୁତ୍ର ପ୍ରତି ଯେଉଁ ସ୍ନେହ ରହିଛି ସେ ସ୍ନେହଟାକୁ ତ୍ୟାଗ କରିଦେଲେ, ସେ ସ୍ନେହଟା ହେଉଛି ପ୍ରେମର ଉର୍ଦ୍ଧ୍ୱସ୍ତର। ପ୍ରେମ ଯେଉଁ ପ୍ରେମ ପ୍ରାପ୍ତ ହେଲା ପରେ ତାପରେ ଆସିବ ସ୍ନେହ ଆସିବ, ସେ ସ୍ନେହ ପୁତ୍ର ସ୍ନେହକୁ ତ୍ୟାଗ କରିଦେଲେ, ପୁତ୍ର ସ୍ନେହ ତାହା କରି ତ୍ୟାଗନ ସାକ୍ଷ ତ୍ୟାଗସ୍ୟ ଯଥୋତ୍ତରଂ ନ୍ୟୁନତାଂ ଅଭିପ୍ରାୟଣ ଇଏ ଟିକେ ଟିକେ କମ୍ ଇଏ ମାନେ କ'ଣ ତାଙ୍କ ପ୍ରତି ଯେଉଁ ଭାବଟା ମମତାଟା କମ୍ 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 ରହିଛି, ଆସ୍ତେ ଆସ୍ତେ ସବୁ ତ୍ୟାଗ କରିଦେଇଛନ୍ତି, ସବୁ ତ୍ୟାଗ କରିଦେଲେ। ତେଣୁ ଏଇଭଳି ଭାବରେ ଏ ଶ୍ଳୋକଟି କୁହାଗଲା। ଆମର ସମୟ ମଧ୍ୟ ହୋଇଗଲେ, ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗର୍ଭକୁନ୍ଦ କି।